ભગવતે વાસુદેવાય, શ્રીમદ ભાગવતમ દસમ સ્કંદ સતીશતમ અધ્યાય રામાયણ શ્રવણ કરુથિલે ઇન્દ્ર દેવરાજ ઇન્દ્ર તાંકર સ્તુતિ સમાપન કરિયા પરે કૃષ્ણ મેઘ ગંભીરયા વાચા બા અત્યંત ગંભીર સહકારે પ્રસન્ન ચિત્તરે દયાપૂર્ણ હૃદયરે કઠોરતા હૃદયરે જ્યારે કઠોર ભાવ રહીબ ભક્તિ બીજ સે જેતે દૃઢ નિયમ પાળન કલે બી જેતે સાધન ભજન કલે બી ચિત્તટા કઠોર માને સેઠી અંકુર ઉદ્ગમ બા ભક્તિ બીજ અંકુર ઉદ્ગમ હબ ના કઠોરતા પારુષ્ય સેટાકુ ભગવાન ભગવદ ગીતારે એટલે આશ્ચર્ય ગુણ બોલી કહેલે પારુષ્ય એ વચન કઠોર વચન કહેવા જેભળી દુર્યોધન તાર બહુ ભલ ગુણ તાર જીવનરે જેતે પ્રકાર પરાસ્તા આજે હેઇચી કેવળ એ વચન જોગુ ସବୁ କଠୋରତା ବହୁତ କଠୋର ବ୍ୟବହାର ଅନ୍ୟାୟ ପ୍ରତି କଠୋରତା ସେଟା ଆକ୍ରୋଶମୂଳକ ନୁହେଁ ସେ ଗୋଟେ ଗୋଟିଏ ସ୍ଥିତିରେ ସେଇଟାକୁ ସେ ଜଣେ ବ୍ୟକ୍ତି ଜଣେ ଭୁଲ କଲା କିନ୍ତୁ ପୋଲିସର ଚୋର ପ୍ରତି ଯେଉଁ କଠୋରତାଟା ତାର ସେଟା ଅନ୍ୟାୟ ନୁହେଁ ତାର ସେ ଗୋଟେ ଭୁଲ କରିଛି ସେଇ ସ୍ଥିତି ପାଇଁ ତାର ଅର୍ଥ ନୁହେଁ ଯେ ପୋଲିସ ହେଉଛି କଠୋର ସାଧୁଗୁରୁମାନେ ଯେତେବେଳେ ଅତ୍ୟନ୍ତ କଠୋର ହୁଅନ୍ତି ସେଥିରେ କିଛି ତ୍ରୁଟି ହେଇଛି କିନ୍ତୁ ତାର ଅର୍ଥ ନୁହେଁ ତାଙ୍କ ହୃଦୟରେ ସେ କଠୋରତା ଅଛି ସେ ନିୟମଟା ଭଙ୍ଗ ହଉଛି ନା ସେ ନିୟମ ପାଇଁ ହିଁ ତାଙ୍କର ସେ କଠୋରତା କିନ୍ତୁ ତାଙ୍କ ସ୍ୱଭାବଟା କଠୋରତା ସ୍ୱଭାବଟା କଠୋର ହେଲେ ସାଧୁ ଭଜନ କି କରିପାରିବେ ଅତ୍ୟନ୍ତ କୋମଳ ହେବାର ଅଛି କୋମଳ ହୃଦୟ ହେବାର ଅଛି କାରଣ କୋମଳ ହୃଦୟ ଲତା ପା କୁହାଗଲା ଭକ୍ତି ଲତା ଲତାଟା କ'ଣ କଠୋର ମାଟିରେ ହବ କି ହବନି ଗଛଟା ଗୋଟେ ଯେକୌଣସି ମାଟିରେ ହେଇଯିବ ଲତା ବହୁତ କୋମଳ ସେଥିପାଇଁ ଦେଖିଥିବେ ଆମର ଯେଉଁ ଟପ୍ରେ ସବୁ ଲଗା ହେଉଛି ନା ଲତା ଗୁଡ଼ାକ ଆଉ କାହିଁ ସେଟାକୁ ଖୁସି ହେବ ଆଉ ସବୁ ପୁରା ପାଉଡର୍ ଭଳିଆ ରଖା ହେବ ମାଟି ଗୁଡ଼ା ସବୁ ପାଉଡର୍ ଭଳିଆ ହେଇଥିବ ନା ହୃଦୟଟା ସେଭଳି ଅତ୍ୟନ୍ତ କୋମଳ ହେବା ଦରକାର ବହୁତ କୋମଳ ହେବା ଦରକାର ହୃଦୟ କିନ୍ତୁ ତା ସହିତ ଗୋଟେ ଜିନିଷ କୋମଳ ସହିତ ଆଉ ଗୋଟେ ଜିନିଷ ଯେମିତି ଭରତ ମହାରାଜଙ୍କର ହୃଦୟ ବହୁତ କୋମଳ ହେଇଗଲା ସେ କୋମଳ ଅବସ୍ଥାରେ ଗୋଟେ ବିପଦ ରହୁଛି ପ୍ରବେଶ କରିଲା କେଉଁଟା ମୃଗର ସ୍ନେହଟା ପ୍ରାୟ ସାଧୁ ଜୀବନରେ ବା ଭକ୍ତ ଜୀବନରେ ଭକ୍ତ ନ ହେବା ପୂର୍ବରୁ ଆମର ଯେଉଁ ସ୍ୱଭାବ ଥାଏ ଭକ୍ତ ହେଇଗଲା ପରେ ଭଲ ସ୍ୱଭାବ ଆସେ ଯେମିତି ତା ସବୁଠୁ ଗୋଟେ ବଡ଼ ଭଜନରେ ବାଧା ହେଇଯାଏ ହୃଦୟ ଯେତେବେଳେ କୋମଳ ହେଇଯିବ ସେତେବେଳେ ଅନ୍ୟର ଦୁଃଖଟା ଆମର ସ୍ପର୍ଶ ହେବ କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ ଅନ୍ୟ ଦୁଃଖ ଆମ ହୃଦୟକୁ ସ୍ପର୍ଶ କଲେ ବି ମୁଁ ତା ଦୁଃଖକୁ ଦୂର କରିପାରିବି ତାକୁ ଗୋଟେ ଭଜନରେ ମୁଁ ସାହାଯ୍ୟ କରିପାରିବି ଭଜନର ଉନ୍ମେଷ ପାଇଁ ମୁଁ ଯେତିକି ସାହାଯ୍ୟ କରିବା କଥା କରିପାରିବି କିନ୍ତୁ କୋମଳ ହୃଦୟ ହେଇଗଲା ପରେ ଯେମିତି ସାଧୁମାନେ ବ୍ରହ୍ମଚାରୀମାନେ ବହୁତ ଦୃଢ଼ ନିଷ୍ଠାରେ ଘରୁ ଆସିଥିବେ କିନ୍ତୁ ଯେତେବେଳେ ଭଜନ ଟିକେ କରିଦେବେ ହୃଦୟ ଟିକେ କୋମଳ ହେଇଗଲା ପୁଣି ପିତା ମାତା ଘର ବନ୍ଧୁ ଏସବୁ ଆସିଯିବ ସମ୍ପର୍କ ହୃଦୟଟା କୋମଳ ହେବାର ଅଛି କିନ୍ତୁ ଭକ୍ତିର ନିୟମ ପ୍ରତି ଆମେ ସମ୍ପୂର୍ଣ୍ଣ କଠୋର ରହିବାର ଆମର ଅଛି ଏ ନିୟମଟାକୁ ତ୍ରୁଟି କରିଦେଲା ମାନେ ଆମର ଆସକ୍ତି ପଳେଇ ଆସିବ ତେଣୁ ଇଏ ଦୁଇଟା ଜିନିଷ ବାଲାନ୍ସ କରିବାକୁ ଯିବାକୁ ପଡିବ ହଁ କୁସୁମାତ କେମିତି ଲେଖିଛନ୍ତି ଯେ ତମେ ଲେଖିଲେ ମୃଦୁ କୁସୁମାତ ଅପି ମହତ ଚିତାନ ମହତ ଲୋକ ବ୍ୟକ୍ତିମାନଙ୍କର ହୃଦୟ ପ୍ରସ୍ତର ଠାରୁ ବି ଅତ୍ୟନ୍ତ କଠୋର ଆଉ ପୁଷ୍ପ ଠାରୁ ବି କୋମଳ ମହତ ବ୍ୟକ୍ତିଙ୍କର ଲକ୍ଷଣ ଯେମିତି ମହାପ୍ରଭୁ ହରିଦାସ ଠାକୁରଙ୍କ ପ୍ରତି କେମିତି ବ୍ୟବହାର କଲେ ଆରେ ଜଗାଇ ମାଧବୀ ଯିଏ ଉଦ୍ଧାର କରୁଥିଲେ ଜଗାଇ ମାଧବୀଙ୍କ ପାଇଁ ଚକ୍ରକୁ ଫେରେଇ ଦେଲେ ଯେ ବାସୁଦେବ ବିପ୍ରକୁ ଉଦ୍ଧାର କଲେ ସେ କାହିଁ ହରିଦାସଙ୍କ ପ୍ରତି କଠୋର ହେଇଗଲେ ସେ ନିୟମ ପ୍ରତି ହୃଦୟଟା କଠୋର ନୁହଁ ସେ ନିୟମ ସେଟା ଗୋଟେ ନିୟମ ଭଙ୍ଗ ଭଗବତ ନିୟମ ବା ବୈଦିକ ନିୟମଟା ଭଙ୍ଗ ହେଇଛି ସେ ପରିସ୍ଥିତିରେ ସେ କଠୋର ହେଇଛି କଠୋର ସ୍ୱଭାବଟା ଭଲ ନୁହେଁ ପାରୁଷ୍ୟତାଟା ଭଲ ଗୁଣ ନୁହେଁ ସବୁବେଳେ ଝଗଡ଼ା କରିବା ସବୁବେଳେ ଅନ୍ୟକୁ କଠୋର କଥା କହିବା ଏଇଟା ବହୁତ ଭକ୍ତିର କ୍ଷତିକାରକ କେବେ କେବେ ବି ତାର କୌଣସି ପ୍ରକାର ଆଧ୍ୟାତ୍ମିକ ଗୁଣ ଛଡ଼ା ସେ ମାନସିକ ଶାନ୍ତି ମିଳିବନି କାହିଁକି ପ୍ରତ୍ୟେକ ଜୀବ ଅନ୍ତରରେ ଭଗବାନ ଅଛନ୍ତି ଆମେ ଯଦି ଆକ୍ରୋଶ ସବୁବେଳେ ଆକ୍ରୋଶମୂଳକ ବଚନ କହିବା ଅନ୍ୟକୁ ଦୁଃଖ ଦେବା ସେ ପ୍ରତିକ୍ରିୟାଟା ଆମକୁ ଭୋଗିବାକୁ ପଡ଼ିବ ଏ ଗୋଟେ ଚେନ୍ ଜିନିଷଟା ନା ଯେମିତି ସାଇକେଲ ଚେନ୍ଟା ଦେଖିଛ ନା କଣ ହଉଛି ବାବୁ ସାଇକେଲ ପେଡ଼ଲ ଘରଉଛ ପେଡ଼ଲର ଯୋଉ ପେଡ଼ଲଟା ଲାଗିନି ପେଡ଼ଲଟା ପେଡ଼ଲଟା କୋଉଠୁ କଣ ଉପରେ ରହୁଛି ସବୁବେଳେ ଚେନ୍ଟା ଉପରେ ରହୁଛି ସେ ଉପର ଚେନ୍ ତଳକୁ ଆସୁଛି ଉପର ପେଡ଼ଲ ତଳକୁ ଯାଉଛି ତଳ ପେଡ଼ଲ ଉପରକୁ ଉଠୁଛି ସବୁବେଳେ ଉପର ତଳ ଏଇ କର୍ମଚକ୍ରଟା ସେଇଭଳିଆ ଆମେ ଯେକୌଣସି କର୍ମ କରିବା ବର୍ତ୍ତମାନ ଉନ୍ନତ ଜନି ପାଇଛି ଗୋଟେ କିଛି କର୍ମ କରିଦେବା ପୁଣି ସେ କର୍ମର ଫଳସ୍ୱରୂପ ପୁଣି ଗୋଟେ ଚେନ୍ ରିଆକ୍ସନକୁ ପଳାଇବାନି ଆମେ ଏଭଳି ସତର୍କରେ ଚଳେଇବାକୁ ପଡିବ ଯେମିତି ଆମକୁ କୌଣସି କର୍ମ ତିଆରି କରିବାକୁ ପଡିବନି ଆଉ ବିଶେଷ କରି ଜୀବ ଉଦ୍ବେଗ ମୋର ଭଜନ ନ ହଉ କିଛି ଅସୁବିଧା ନାହିଁ କିନ୍ତୁ ମୋ ଦ୍ୱାରା କି କଷ୍ଟ ନ ପାଆନ୍ତୁ ଜଣେ ଭକ୍ତ ଯଦି ପ୍ରଭୁଙ୍କର ମୁଖ ଦେଖିବାର ଅଛି ବା ଭକ୍ତିରେ କିଛି ବୁଝିବାର ଅଛି ତାକୁ ଏଇ ଗୋଟିଏ ପ୍ରିନ୍ସିପଲ ଫଲୋ କରିବାକୁ ପଡିବ ମୋ ଭକ୍ତିରେ ଆଗେଇ ନପାରେ ଠିକ ଅଛି ସେଟା ତ ମାଲିକର ହାତର କଥା କିନ୍ତୁ ମୁଁ ଅନ୍ୟ କାହାକୁ ଦୁଃଖ ଦେବିନି କମସେ କମ ଆମେ ଶାନ୍ତିରେ ରହିପାରିବା ଅନ୍ୟର ଦୁଃଖର କାରଣ ଯେମିତି ନ ହେବି ସେଥିପାଇଁ ଆମକୁ ସବୁ ଚେଷ୍ଟା କରିବାକୁ ପଡିବ କିନ୍ତୁ ଜଣେ ଦୁଃଖୀ ଭାବୁଛି ମୁଁ ତା ପାଇଁ ଦୁଃଖ ପାଉଛି ସେଟା ଅଲଗା ଜିନିଷ କିନ୍ତୁ ଆମ ତରଫରୁ ସବୁବେଳେ ଚେଷ୍ଟା କରିବା ଦରକାର ମୁଁ କାହାକୁ ଦୁଃଖ ଦେବିନି କାରଣ ଦୁଃଖ ଦେଲା ମାନେ ଭୁଙ୍କ୍ତେ ଜନ୍ମ ଯତ୍ ପର ଦୁଃଖ ଦସ୍ତ ଧ୍ରୁବ ମହାରାଜ ସେ କଥାକୁ ଶୁଣିତି କହିଲେ ଧ୍ରୁବ ମହାରାଜକୁ ଦେଖ ମୁଁ ବି ରାଜାଙ୍କର ପତ୍ନୀ ମୁଁ ବି ରାଣୀ ମୁଁ ଚାକରଣୀ ଭଳିଆ ରହୁଛି ମୁଁ ତ କାଇଁ ଡିଷ୍ଟର୍ବ ହଉନି ଭାଗବତରେ କେବଳ ଯେତିକି କୁହାଯାଇଛି ସେଥିରେ କଣ ଧ୍ରୁବ ମହାରାଜ ଭାବି ବୁଝି ନଉଥିଲେ ଭାଗବତ କୁହାଯାଏନି ଏସବୁ ଉତ୍ପ୍ରେକ୍ଷା ଭାଗବତ ଧ୍ରୁବ ମହାରାଜ ବୁଝି ନଉଥିଲେ ମୋ ମା ବି ସେମିତି ସେଭଳି ରହିଛନ୍ତି ମୋ ମା ତ କେବେ ତାଙ୍କୁ ଆଦର କରୁନାହାନ୍ତି କିଏ ବାବା ମା ତ କେବେ କାଇଁ କମ୍ପ୍ଲେନ୍ କରୁନାହାନ୍ତି ମୁଁ କେବେଳେ ସହି ନଉଛି ମୁଁ ଏଇ ପ୍ରିନ୍ସିପଲରେ ସହୁଛି ମୁଁ ସେଭଳି କିଛି କର୍ମ କରିଛି ଆଜି ରାଣୀ ହେଇକି ବି ମୁଁ ଉପେକ୍ଷା ହେଇକି ମୋତେ ଉପେକ୍ଷା କରୁଛନ୍ତି ରାଜା ମୋ ଚାକରଣୀ ଭଳି ରହିଛି ଏଇଟା ମୋର କର୍ମ ତତେ ନୁକମ୍ପା ସୁମେକ୍ଷମାଣ କର୍ମ ସହିତ କିଛି ବ୍ୟସ୍ତ ହେବା ଉଚିତ ନୁହେଁ ଭକ୍ତି ମାର୍ଗରେ ରହିଲା ପରେ ମୋର ଖରାପ କର୍ମ ମୋତେ ଏଇଟା ସଫରିଂ ହେବାକୁ ପଡ଼ୁଛି ମୋର ଶରୀର ହଉ ବା ମନ ହଉ କିନ୍ତୁ ବ୍ୟସ୍ତ ଶରୀରଟା ହିଁ ଶରୀର ଶରୀରଟା ଯେଉଁଦିନ ହିଁ ଭଲ ଶରୀର ରହିଲେ ବି ଆମକୁ କ'ଣ କାମ ଲାଗିବ ଯଦି ଚେତନା ଆମର ଠିକ ନ ରହିଲା ଭଲ ଶରୀରଟା ଗୋଟେ ହୃଷ୍ଟପୃଷ୍ଟ ଶରୀର ରହିବ ତ 80 ବର୍ଷ ବଞ୍ଚିକି ରହିବ ସବୁ ଖାଇପାରୁଥିବ ଚାଲିବ କ'ଣ ଲାଭ ଅଛି ଆମର ମୁହୂର୍ତ୍ତ ଆମର ବଞ୍ଚିବାର ଯେମିତି ଖଟାଙ୍ଗ ମହାରାଜଙ୍କୁ ଉଦାହରଣ ଦେଇ ଇଏ ସୁଖଦେବ ଗୋସ୍ୱାମୀ କଲେ ମୁହୂର୍ତ୍ତ ଆମର ବଞ୍ଚିବାର ଅଛି କିନ୍ତୁ ଚେତନାରେ ରହିବା ଅଛି ଆମେ ଚେତନଶୀଳ ଜୀବ ହେବା ଦରକାର ବହୁତ ଦିନ ରହିବା ସୁସ୍ଥ ଶରୀର ରହିବା ଭଲ ଖାଇପାରୁଥିବା ବୁଲିପାରୁଥିବା ଏସବୁ କିଛି ଆବଶ୍ୟକ ନାହିଁ ଯେଉଁଟା ହଉଛି ଭଗବାନ ଇଚ୍ଛା ବୋଲି ଜାଣେ ଭଲ ଶରୀର ରହିଲେ ଭଲ ଖରାପ ରହିଲେ ଆମର ଚେତନାକୁ ଆର୍ଜିତ କରିବାକୁ ପଡିବ କିନ୍ତୁ ଏଇ ଗୋଟିଏ ଡିଫରେନ୍ସ ହଉଛି କଣ ଶରୀରଟା ଯେହେତୁ ଆମକୁ ଶରୀର ସର୍ବସ୍ୱ ହେଇଯାଇଛି ଶରୀର ଟିକେ କଷ୍ଟ ହେଲା ମାନେ ଆମେ ଆଉ ଭଜନ କରିବା ଏଇଟା ସମ୍ଭବ ହଉନି କିନ୍ତୁ ଏଇଟାକୁ ତ ଯେଉଁଦିନ ହେଲା ଗୋଟେ ଆମେ ପ୍ରାକ୍ଟିସ ଯଦି ନ କରିବା ଜଣେ ଅସୁସ୍ଥ ନହେଲେ ବୁଢା ହେଲେ କଣ କରିବ ସେ ବୁଢା ହେଲେ ବି ଆମର ସେ ଅବସ୍ଥା ଆସିବ ନା ଶରୀରଟା ବୁଢା ବୃଦ୍ଧ ହବନି ଏଇଟା ଗୋଟେ ଚେତନା ସ୍ତର ଜିନିଷ ନା ସେଥିପାଇଁ ପ୍ରଭୁବାଦ କୌଣସି ଅଲଗା ଜିନିଷକୁ ଇମ୍ପୋର୍ଟାନ୍ସ ଦେଇନାହାନ୍ତି ସବୁବେଳେ ଖାଲି କୃଷ୍ଣ ଚେତନା କୃଷ୍ଣ କନସିୟସନେସ୍ ଅଲଗା କିଛିଟା ଆଜି କିଛି ଫେଭରେବୁଲ ହେଇଛି କାଲି କିଛି ଫେଭରେବୁଲ ହବନି କିଛି କହିପାରିବିନି କୌଣସି ଜିନିଷର କିଛି ସିକ୍ୟୁରିଟି ନାହିଁ ଯେମିତି ଜଣେ ଗୃହସ୍ଥ ଜୀବନ ଲାଗିଯାଉଛି ତାର ଛୁଆ ପିଲା ଯେ ତାର ଭୋଜନ ପାଇଁ ସହାୟକ ହେବେ ତାର କିଛି ଗ୍ୟାରେଣ୍ଟି ବି ନାହିଁ ତା ବି ଜୀବନ କେମିତି ସେ କଟେଇବ କେତେ ମାନସିକ ଉଦ୍ବେଗରେ କଟେଇବ ତାର ବି ସେଟା ସେ ଭଗବାନ ଭରସା ଆମେ ସମର୍ପିତ ନ ହେଇପାରିଲେ ଚେତନା ସ୍ତରରେ କୃଷ୍ଣଗୁଣ ଗୁରୁକୃଷ୍ଣଗୁଣ ରଖିପାରିଲେ ପ୍ରୋବ୍ଲେମଟା ସବୁବେଳେ ସମାନ ଶରୀର ସହିତ କିଛି ମତଲବ ନାହିଁ ଶରୀର ତ କର୍ମଫଳ ହିସାବରେ ମିଳିଛି ଯଦି ଦଣ୍ଡ ମିଳିବା କଥା ମିଳିବ ଆଇ ତ ରୋଗ ହବ ରୋଗ ଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମୋତେ ହୁଏ ଭକ୍ତିର ଠାକୁର ଲେଖିଥିଲେ ଏସବୁ ଭଗବାନଙ୍କ ଇଚ୍ଛା ରହୁଛି କେତେ କଣ ଅଛି ଆମ ଚେତନା ସ୍ତରରେ କୃଷ୍ଣ ରହିବାର ଅଛି ନହେଲେ ବଡ ଅସୁବିଧା ହେଇଯିବ ଆମେ ଆମେ ଯେଉଁ ଜିନିଷ ପାଇଁ ପ୍ରସ୍ତୁତ ନାହିଁ ସେଟା ହବ ଆଉ ଯେଉଁ ପାଇଁ ପ୍ରସ୍ତୁତ ହଉଛେ ସେଟା ରହିବନି ବର୍ତ୍ତମାନ ଯେଉଁ ଭଲ ଖାଇବା ଭଲ ପିନ୍ଧିବା ଯେଉଁ ଚିନ୍ତା କରୁଛେ ମୁଁ ଗୋଟେ ବଡ ହେବି ଏଟା କରିବି ସେଟା କରିବି ଯେଉଁଥିପାଇଁ ପ୍ରସ୍ତୁତ ହଉଛେ ସେଟା ରହିବନି ଆଉ ଯେଉଁଥିପାଇଁ ପ୍ରସ୍ତୁତ ନାହିଁ ସେଟାକୁ ଫେସ୍ କରିବାକୁ ପଡିବ ପ୍ରସ୍ତୁତ ହେଇନ ଯଦି ତୁମେ ଆସି ପହଞ୍ଚିବ ଗୋଟେ ରୋଗ ହେଇଯିବ ବୟସ ହେଇଯିବ ସବୁବେଳେ ଏଇଟା ହବ ଏଇଟା କିଛି ଏଇଟା କୌଣସି ବିଚଳିତ ହବା ଉଚିତ ତାକୁ ଗୋଟେ ସାଇଡ଼ରେ ସବୁ ରଖିବା ଦରକାର ଭଗବାନଙ୍କୁ ଯେଉଁମାନେ ସବୁବେଳେ ଚିନ୍ତନ କରୁଛନ୍ତି ଭଗବାନ ଭଜନ କରୁଛନ୍ତି ସେମାନେ ପୁରା ନିର୍ଭୀକ ହେଇକି ଚାଲିବା ଦରକାର ଆସିବ ଚ୍ୟାଲେଞ୍ଜେସ୍ ଏଇ କଥାରେ ପଡ଼ିଥିଲା ଆମେ ଯୋଉ ଡିସ୍କସନ୍ ଯୋଉ କହୁଥିଲେ ବିଚାର କରୁଥିଲେ ଯୋଉ ଇନ୍ଦ୍ରଙ୍କର ଭଗବାନ କୋମଳ ଚିତ୍ତରେ କୋମଳ ଚିତ୍ତ କଥା ପଡ଼ିଥିଲା କଠୋର ହେଇଗଲେ ଚିତ୍ତ ଭକ୍ତି କରିବା ବହୁତ କଷ୍ଟ ସେଥିପାଇଁ ଲତା ଲତା ବାରମ୍ବାର ମହାପ୍ରଭୁ କହିଲେ, ଭକ୍ତି ଲତା ଅଭିଚ, ଲତା ଯେଭଳି କୋମଳ ତାର ଆଶ୍ରୟ ସବୁବେଳେ ଆବଶ୍ୟକ ଅଛି, ସେଭଳି ସାଧୁଗୁରୁମାନଙ୍କର ଆଶ୍ରୟ, ସବୁବେଳେ ଗୁରୁ ବୈଷ୍ଣବଙ୍କର ଆଶ୍ରୟ ଆମର ଆବଶ୍ୟକ। ଆମେ କେତେ ବଡ଼ ହେଲେ ବି, ଲତାଟା ଯେତେ ଦୃଢ଼ ହେଲେ ବି, ତ କ'ଣ ଦରକାର? ବିନା ଆଶ୍ରୟ ନ ବର୍ତ୍ତନ୍ତେ କନିକା ବନିତା ଲତା, କବିତା ବନିତା ଲତା, ତାଙ୍କ ଆଶ୍ରୟ ଦରକାର। କବିତା ତୁମେ ଲେଖିଦେବ, ତ ଗାୟା ଲୋକ ଦରକାର ନା, ଆଉ ସ୍ୱର ଦେବା ଲୋକ ଦରକାର ନା, ଆଉ ଗୋଟେ ଝିଅ ନାରୀଟା ତାକୁ ସବୁ ଆଶ୍ରୟ ଦରକାର ନା, ଆଉ ଆଶ୍ରୟ ନାହିଁ ମାନେ ବିପଦ। କବିତା ଲତା ଲତା ସେଭଳିଆ, ଲତା ଯେତେ ପୁରୁଣା ହଉ ଯେତେ ଦୃଢ଼, ତାକୁ ସବୁବେଳେ ଆଶ୍ରୟ ଦରକାର। ଭକ୍ତିରେ ଲତ ସହିତ ପୁରୁଣା କରାଗଲେ ସେଥିପାଇଁ ସବୁବେଳେ ଆଶ୍ରୟ ଦରକାର। କିଏ ଆମର ଆଶ୍ରୟ? ତିନିଟା ଆଶ୍ରୟ, ଗୋଟିଏ ଆଶ୍ରୟ ନା କ'ଣ? ଆମର ହରି ଗୁରୁ ବୈଷ୍ଣବ, ହରି ଲାଷ୍ଟକୁ ରହିଲେ, ଗୁରୁ ବୈଷ୍ଣବ ହରି ଆମର ସବୁ ଆଶ୍ରୟ। ତେଣୁ ବୈଷ୍ଣବ ଆଶ୍ରୟ, ହରି ଆଶ୍ରୟ, ଗୁରୁ ଆଶ୍ରୟ, ତିନିଟା ଆଶ୍ରୟ ରହିଛି, ସେଟା କ'ଣ ଅସୁବିଧା? ଏ ଆଶାବାଡ଼ି ଯେମିତି କୁହନ୍ତି, ଗୋଟେ ଆଶାବାଡ଼ି ଗୋଟେ ମଣିଷ ଧରିକି ଆଗରୁ ଦେଖେ ନା, ଆଶାବାଡ଼ି ସବୁ କାଖରେ ଧରି ଚାଲନ୍ତି, ଲୋକ ଦିକରେ ଦିଟା ଧରି ଚାଲନ୍ତି ସେଭଳିଆ। ଆମେ ଆମେ କ'ଣ, ଆମ ପଙ୍ଗୁ ନା ଗୋଟେ ଏ ରାସ୍ତାରେ, ଆଉ ପଙ୍ଗୁ ଲଗାଇ ଲଙ୍ଗାଇତେ ଗିରି ଆମ, ସେ ଯୋଉ ଲେଖିଲେନି ମୁକମ କରୁଥି ବା ଚାଲମ ପଙ୍ଗୁ ଲଙ୍ଗାଇତେ ଗିରି, ଭାବଟା କ'ଣ ସିଦ୍ଧ ସ୍ୱାମୀଙ୍କର ଭାବଟା? ଭକ୍ତିରେ ଆମେ ହଉଛୁ ମୁକ, ଭକ୍ତିରେ ଏଇଟା ଅପ୍ରାକୃତ ଜିନିଷ ଆମେ କ'ଣ ଜାଣିଛୁ? ଆମେ ପଢିକି ଆମେ କହୁଛେ, ଆମର ଭଗବାନଙ୍କ ସହିତ ଆମର ନିତ୍ୟ ସମ୍ପର୍କ ଅଛି ନା, ତାଙ୍କ ସ୍ୱରୂପଟା ଆମ ଆଗରେ ସମ୍ପୂର୍ଣ୍ଣ ଭାବରେ ପ୍ରକାଶିତ ହେଇଛି, ଆମେ ଜାଣିବା ତାଙ୍କ ବିଷୟରେ। ଆମେ ଖାଲି ତତ୍ତ୍ୱଟା ଜାଣୁଛୁ, ତାଙ୍କର ଛଅଟା ଐଶ୍ୱର୍ଯ୍ୟ ଅଛି, ଭଗବାନ ଏମିତିକା, ଭଗବାନଙ୍କ ରୂପ ଏମିତି, ଭଗବାନ ଏମିତି ଲୀଳା କରନ୍ତି, ସ୍ୱରୂପଟା କ'ଣ ପ୍ରକାଶ ହେଇଛନ୍ତି? ପ୍ରକାଶ ହେଇନା, ଆମେ ଗୋଟେ ମଣିଷ ସାଙ୍ଗରେ ମିଶିଲା ପରେ ଜାଣୁଛେ ନା, ଆଉ ଏ ମଣିଷଟା କେମିତିକା, ବନ୍ଧୁ ତା ଦେହକୁ ନା ମଣିଷ ନିଶ୍ଚିତ ଭାବରେ ବନ୍ଧ କରୁଛେ, ଆଗେ ମିଶୁଛେ ତା ସ୍ୱଭାବକୁ ଜାଣୁଛେ, ତାପରେ ଗୋଟେ ଭଲ ପାଉଛି, ନହେଲେ ତୁମେ ଭଲ ପାଇପାରିବନି। ସ୍ୱଭାବ ସ୍ୱଭାବ ନ ମିଳିଲେ କି ଭଲ ପାଇପାରିବ? ତ ଭଗବାନଙ୍କର ସ୍ୱଭାବଟା କମ, ଆମେ ତ ଆମର ଯାହା ସବୁ ଶାସ୍ତ୍ରାନୁ, ଇଏ ବି କଳ୍ପନା ନୁହେଁ, ଇଏ ସତ୍ୟ, କିନ୍ତୁ ଅନୁଭବ ଆସିପାରୁନି। ମୁଁ ଭଗବାନଙ୍କ ଆଶ୍ରୟ, ହରିଙ୍କର ହରିଙ୍କର ଆଶ୍ରୟ, ଗୁରୁଙ୍କର ଆଶ୍ରୟ, ବୈଷ୍ଣବଙ୍କର ଆଶ୍ରୟ, ସବୁବେଳେ ଆଶ୍ରୟ ରହିଲେ ନା। ହରି ଗୁରୁ ବୈଷ୍ଣବ, ହରି ଗୁରୁ ବୈଷ୍ଣବ ଭାଗବତ ଗୀତା ସେଟାକି ରଚନା କଲେ ନା, ହରିଙ୍କର ସବୁବେଳେ ଆଶ୍ରୟ ଆମର ଆବଶ୍ୟକ ଅଛି, ସ୍ୱତନ୍ତ୍ରତା ଆଦରେ ନା କେବେ ହେଇପାରିବେ, ଭକ୍ତି ହେଇପାରିବେ। କୋମଳ ସିଏ ସବୁବେଳେ, ଆଉ ହୃଦୟ କୋମଳ ରହିବା ଦରକାର। ଭଗବାନ ସେଥିପାଇଁ ପ୍ରହସନ ନିବା ହସିଲେ, ଏତେ ବଡ଼ ଗାଳି ଗୁଲଜ କରିଛନ୍ତି କିଏ? ଇନ୍ଦ୍ର। କିନ୍ତୁ ଭଗବାନ ମେଘ ଗମ୍ଭୀର ବାଚାରେ କହୁଛନ୍ତି, ଅତ୍ୟନ୍ତ ଗମ୍ଭୀର ସ୍ୱରରେ କହିଲେ ହସି, ଭଗବାନ କୋମଳ ଦୟାର୍ଦ୍ଧ ଚିତ୍ତ, ଭଗବାନ ସବୁବେଳେ କୋମଳ ଚିତ୍ତ, କୋମଳ ଚିତ୍ତ ଅତି ଦୀନ ଦୟାଲା, କାରଣ ବିନୁ ରଘୁନାଥ କୃପାଲା, ସେ ଲେଖିଲେ ରାମଚରିତ୍ର ମାନସରେ। ଯେତେବେଳେ ୟାର ଉଦ୍ଧାର ହଉଛି, ଆଗରୁ ସବୁ ପଢୁଥିଲି କହୁଥିଲି, ଭଲ ଭଲ ଲାଗୁଥିଲା ଏଇ ଭାଗବତ କଥା, କାରଣ ବିନ ରଘୁନାଥ କୃପାଲା ଖଗ ଆମିଷ ଭୋଜି, ସେଇ ଯୋଉ ଜଟାୟୁରେ ଚାଲି ଯାଇଛନ୍ତି, ଜଟାୟୁ ପଡ଼ିଛନ୍ତି, ସେଠି ସୀତା 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 ଲେଖୁଛନ୍ତି ସମ୍ବାଦରା, କାହାର ଶିବ ଆଉ ପାର୍ବତୀଙ୍କର ସମ୍ବାଦରା ରଚନା କରୁଛନ୍ତି, ସେଠି ସେ କହୁଛନ୍ତି, ଶିବଜୀ କହୁଛନ୍ତି ପାର୍ବତୀ, ପାର୍ବତୀ ଦେଖ କୋମଲ ଚିତ୍ତ ଅତି ଦୀନ ଦୟାଲା, କାରଣ ବିନୁ ରଘୁନାଥ କୃପାଲା, କିଛି କାରଣ ନାହିଁ କିନ୍ତୁ ସେ କୃପାଳୁ, ଅତ୍ୟନ୍ତ କୃପାଳୁ। ଏ ଆମିଷ ଭୋଜି କିଏ? ଯେଉଁଟା ଏ ଖଗଟା ପୁଣି କ'ଣ ଜାତିରେ ପକ୍ଷୀ, ଆମିଷ ଭୋଜି ଯାହା ଯୋଗୀ, ଯୋଗୀ ମାନେ ଯେଉଁଟା ମାଗନ୍ତି ତାକୁ ସେ ଯାଚୁଛନ୍ତି। ରାମ ରାମ କହିଲେ ନା, ମୁଁ ତ ବଞ୍ଚେଇ ଦେବି, ଆଉ ମୁଁ ବଞ୍ଚେଇ ଦେବି, ତ କାହିଁ ସ୍ୱର ଛାଡ଼ିବ, କାହିଁ ସ୍ୱର ଛାଡ଼ିବ? ଆଉ ତାଙ୍କର କାମନା ବି ବହୁତ ଥିଲା ନା, ବହୁତ ଭକ୍ତର କାମନାଟା ସବୁବେଳେ ପୂର୍ଣ୍ଣ ହୁଏ, ସେ ପ୍ରକୃତ ଭକ୍ତି କରୁ। ଏବେ ଯେ ପୂର୍ଣ୍ଣ ହେବ କିଛି ମାନେ, ଆମେ ଯେଉଁ ଭାବିଦେଉଛୁ ମୋତେ ସାଙ୍ଗେ ସାଙ୍ଗେ ଫଳ ମିଳିଯିବ, ନାହିଁ, ସେ ପ୍ରଥମରୁ କାମନା କରିଥିଲେ ମୁଁ ପୁତ୍ର, ଦଶରଥଙ୍କୁ ବଞ୍ଚେଇଥିଲେ ନା, ଜଟାୟୁ ଯେତେବେଳେ ଦଶରଥ ଯାଇଥିଲେ ଶନିଙ୍କ ସହିତ ଯୁଦ୍ଧ କରିବା ପାଇଁ, ଆଉ ଶନି ତ ତାଙ୍କୁ ତାଙ୍କ ବିମାନ ତଳକୁ ପକେଇଦେଲେ, ଜଟାୟୁ ତାଙ୍କୁ ରଖିଥିଲେ, ସେଠି କହିଥିଲେ ମୋତେ ତୁମ ପୁଅଟା ଦେବ, ଇଏ ହସିଲେ କିଏ, ମୋର ତ ପୁଅ ନାହିଁ, ମୁଁ ମୁଁ ବୁଢ଼ା ହୁଏ, ମୁଁ ପୁଅ କେଉଁଠି ଆସିବି? ଦଶରଥଙ୍କ ସେଠି ବିଶ୍ୱାସ ଆସିଥିଲା ଯେ ପୁଅ କହୁଛନ୍ତି ମାନେ ଜଟାୟୁ ସତ୍ୟ ହବ, ଯାହାଙ୍କର ଏତେ ଶକ୍ତି ମୋତେ ଶନିଙ୍କର କୂପରୁ ବଞ୍ଚେଇ ଦେଲେ ହବ, ସେଠି ତାଙ୍କର ଆଶା ଗୋଟେ ସଞ୍ଚାର ହେଇଥିଲା, ବହୁତ ଜାଗାରେ ତାଙ୍କର ଆଶା ସଞ୍ଚାର ହେଇଥିଲା, ସେଥିପାଇଁ ସେ ସବୁବେଳେ ପୁଅ ବୋଲି ରାମକୁ, ରାମକୁ ତୁମର ପୁଅ ହେଲେ ମୋତେ ଦେବ, ବଡ଼ ପୁଅଟି ସେ ଜାଣିଛନ୍ତି କି ଜଟା ଜାଣିଛନ୍ତି ଯେ ରାମ ଆସିବ, ଭଗବାନ ଆସିବ। ସେଟା ଯେତେବେଳେ ପୁତ୍ର ହୁଅନ୍ତି, ଯେତେବେଳେ ରାମଜୀ ହୁଅନ୍ତି, ଜଟା ଆସନ୍ତି, ଆସିକି ରାମକୁ ଦେଖା କର, କ'ଣ ଦୁଷ୍ୟନ୍ତ ତମ ପୁଅଟା ଦେଇଦିଅ, ମୁଁ ପୁଅଟା ଛୋଟ ହେଇଛି କେମିତି ଦେବି, ଟିକେ ପୁଣି ଯିବ କେତେ ଦିନ ପୁଣି ଆସିକି ପହଞ୍ଚିବା। ତାଙ୍କୁ ଦେଖିକି ଡରିବେ ସମସ୍ତେ ଜଟାୟୁଙ୍କୁ, ଇଏ କାହିଁକି ଆସୁଛି, ଅଯୋଧ୍ୟାବାସୀ ବି ଡରନ୍ତି। ଆଉ ରାମଜୀ ଇଚ୍ଛା କରନ୍ତିନି, କାହିଁକି ଇଚ୍ଛା, ସିଏ ତ ବନ୍ଧାର ପୋଡ଼ି ଯାଇଛନ୍ତି, କି ପିତା ବନ୍ଧାର ପୋଡ଼ି ଯାଇଛନ୍ତି, ବାକ୍ୟ ଦେଇ ଦେଇଛନ୍ତି, ବାକ୍ୟ ଦାନ କୁହାଯାଏ ନା, ବାକ୍ୟଟା ଗୋଟେ ଦାନ, ସଂସାରରେ ଦାନ ଧନ ଦାନ ନୁହେଁ, ବାକ୍ୟ ଦାନ, ତୁମେ ଯାହା କହିଛ ମାନେ ତୁମକୁ ସାହାଯ୍ୟ କରିବ, ବାକ୍ୟ ଦାନ ତୁମେ ରକ୍ଷା ନ କରିପାରିଲ ତୁମେ ଭଗବାନ ପାଇପାରିବନି। ଯଦି ଆମେ ଗୁରୁଙ୍କ ବାକ୍ୟ ଦାନ କରୁଛେ ନା, ଆଜ୍ଞା ମୁଁ ଷୋଳମଳା ଜପ କରିବି, ବାକ୍ୟ ଦାନ କଲେ ନା, ଆମେ ଆଉ ପ୍ରତିଜ୍ଞାଟା କଲେ ଆଉ ଜଟାବାସୀକି ଦେଖିଲେ ସତ୍ୟବାଦୀ ହଉଛନ୍ତି କିଏ ଦଶରଥ, କିନ୍ତୁ ସେ ମୋତେ ଆଭଏଡ୍ କାହିଁ କରୁଛନ୍ତି, କ'ଣ ଓଡ଼ିଆରେ କ'ଣ କହନ୍ତି ମୋତେ, ଅବହେଳା କ'ଣ ସାଇଡ୍ କରି ନା, ଅବହେଳା ମୋତେ ଗୋଟେ କାହିଁକି ସାଇଡ୍ କରି ରଖୁଛନ୍ତି, ସେ ଉତ୍ପ୍ରେକ୍ଷା ବେଳେ ମୋତେ କାହିଁକି ରଖୁଛନ୍ତି। ଦେଖିଲେ ସେ ରାମକୁ ଦେଖିଲେ, ରାମ ବି ଖୁସି ନାହାନ୍ତି, ରାମ ଟିକେ ମନ ଦୁଃଖ କରୁଛନ୍ତି, କାହିଁକି ନା ମୁଁ ତପ କରିକି ପାଇଛନ୍ତି, କହିଲେ ନାହିଁ ମୋର କ'ଣ ଲାଭ ହେଉଛି, ମୁଁ ଯଦି ବି ନୀତି ହିସାବରେ ତାଙ୍କୁ ନେଇଯିବି, ରାମ ଯଦି ଖୁସି ନହେଲେ ମୋ ଜୀବନ ଲାଭ କ'ଣ ଅଛି। ମାନେ ସେମାନେ ଏତେ ଯେଉଁ ରସରେ ଯେଉଁ ଭକ୍ତ ରହିଛନ୍ତି, ତାଙ୍କର ମହାନତାକୁ ଦେଖିବାକୁ ପଡ଼ିବ, ମହାନତା କେତେ ବଡ଼ ମହାନତା। ସିଏ ଯଦି କେଉଁ ମୁନି ଋଷିକି ଡାକିଥାନ୍ତେ, ଯୁକ୍ତି କରିଥାନ୍ତେ, ତାହେଲେ ସେ ରାମକୁ ନେଇପାରିଥାନ୍ତେ, ରାମକୁ ଯଦି ଯୁକ୍ତି କରିଥାନ୍ତେ, ଆସ ତୁମେ ନୀତି ହିସାବରେ ତୁମେ ଯିବ, ମୁଁ ବଞ୍ଚେଇଥିଲି ତୁମ ବାପାକୁ, ତୁମ ବାପା ବଞ୍ଚିଥିଲେ ମୋତେ ପୁତ୍ର ଜାତ ହେଲା, କିନ୍ତୁ ଦେଖିଲେ ରାମ ଖୁସି ନାହାନ୍ତି। ଯଦି ରାମ ଖୁସି ନାହାନ୍ତି, ମୋର କ'ଣ ଲାଭ ହେଉଛି ରାମ, ଏଇ ରାମକୁ ନେଇକି, ବରଂ ରାମ ତାଙ୍କ ବାପାଙ୍କ ପାଖରେ ରୁହନ୍ତି, କିନ୍ତୁ ତାଙ୍କ ଅଭିଳାଷଟା ଥିଲା, ଭକ୍ତର ଅଭିଳାଷଟା କ'ଣ ରହୁଛି ସେଇଟା କୃଷ୍ଣ ଜାଣିଛନ୍ତି, କ'ଣ କରୁଛି ସେଇଟା ବଡ଼ ଜିନିଷ ନାହିଁ, କରୁଛି ଯାହା ବୃଥା ଯିବନି, ପ୍ରଜନ୍ମକୁ ମିଳିପାରେ, କିନ୍ତୁ ଆମର ଦୃଢ଼ ଅଭିଳାଷ ଯୋଉଟା ଅନ୍ତରର ଅଭିଳାଷଟା କ'ଣ, ସେଇଟା ଭଗବାନ ଧରିଛନ୍ତି। ଆଉ ସାଧୁ ସଂଘରେ ସେଇଟାକୁ ତିଆରି କରିବାକୁ ପଡ଼େ, ଏଇଟା କ'ଣ ଗୋଟେ ଦିନ ଦିନ ଘଟଣା ନା, ବାରମ୍ବାର ଶ୍ରବଣ କୀର୍ତ୍ତନ ସେବା କରିକି ଅନ୍ତରରେ ଗୋଟେ ଅଭିଳାଷ ତିଆରି କରିବାକୁ ପଡ଼େ। ଆମେ ପ୍ରାର୍ଥନା କରୁଛୁ ନା, ମୋର ଏଇ ଅଭିଳାଷ ବିଳାସ କୁଞ୍ଜ ଦି ଅବାସ ନୟନ ହେରିବେ ସଦା ଯୁଗଲ ରୂପରାଜ, ଏଇ ଅଭିଳାଷ ଆଉ କିଛି ନାହିଁ। ମୋତେ ବିଳାସ କୁଞ୍ଜରେ ତୁଳସୀଙ୍କୁ ପ୍ରାର୍ଥନା କରୁଛି, ଆମ ଆଚାର୍ଯ୍ୟମାନେ କେତେ ସୁନ୍ଦର ଭଜନ ନେଇକି ପୁରା ଏସେନ୍ସ ଗୋଟେ ରଖିଦେଇଛନ୍ତି, ଆଉ କ'ଣ ଅଭିଳାଷ, ଏଇ ଅଭିଳାଷ, ମୋର ଏଇ ଅଭିଳାଷ ବିଳାସ କୁଞ୍ଜ ଦି ଅବାସ ନୟନ ହେରିବ ସଦା ଯୁଗ, ଆ ସଂସାର କ'ଣ ଦେଖିବି, ମୁଁ ବିଳାସ କୁଞ୍ଜରେ ରହିବି ସବୁବେଳେ। ଏଠି ଯଦି ସଂସାର ଏତେ ଖଟିପାରୁଛେ, ଏତେ ମାନ ଅପମାନ, ଏତେ କ'ଣ ବର୍ଷା ଖରା ମାନ ଅପମାନ ଶରୀରକୁ ନେଇକି ଏତେ ଖଟିପାରୁଛେ, ସେଠି କାହିଁ ଖଟିବେନି, ସେଟା ଚିନ୍ମୟ ଶରୀର, ଅଭିଳାଷ ନାହିଁ, ଅଭିଳାଷଟା ଦୃଢ଼ କରିବାକୁ ପଡ଼ିବ ନା, ଆମକୁ କେହି ସାହାଯ୍ୟ କରିବେନି। ଆମକୁ ଯୋଉ ଆମେ ଭାବୁଛେ ଶରୀର ଭଲ ରହିଗଲେ, ଟଙ୍କା ପଇସା ମିଳିଗଲେ, ସମ୍ମାନ ମିଳିଗଲେ, ତୁମକୁ ବହୁତ ଲୋକ ସମ୍ମାନ ଦେଲେ, ସାହାଯ୍ୟ କ'ଣ, ସାହାଯ୍ୟ ହେଉଛି ଆମର ଆମର ନିଜର କାମନା, ଆମେ କ'ଣ ଚାହୁଁଛେ ଭଗବାନ ସେଭଳି, ଆମର ଆମର କାମନାଟା ଦୃଢ଼ ରହିବା ଦରକାର ସବୁବେଳେ, ଏଇ ଅଭିଳାଷ, ମୋତେ ପ୍ରଭୁ ଆପଣଙ୍କ ପାଖରେ ଯିବାର ଅଛି, ସେବା କରିବାର ଅଛି, ବିଳାସ କୁଞ୍ଜେ ଦିଅ ବାସ ନୟନ ହେରିବ ସଦା ଯୁଗ ରୂପରାଶି। ଏ ସଂସାର କ'ଣ, ଯେ ରାଗ ଦ୍ୱେଷ ଅତ୍ୟନ୍ତ ଯାହା କୁହନ୍ତି, ଯାହା ମଳବାହି ଶରୀରକୁ ଧରି, କାମକ୍ରୋଧକୁ ଧରି, ଗୋଟେ ଜୀବନ ଭରି ଆଧ୍ୟାତ୍ମିକ ତ୍ରିତାପ ଶତ୍ରୁ ମିତ୍ର ଆକୁ ନେଇକି ଜୀବନରେ ବଞ୍ଚିବାର ଅଛି, ଏଇଟା ଗୋଟେ କ'ଣ ଭଲ ଜୀବନ, କ'ଣ ଏଥିରେ କ'ଣ ଲାଭ ହେଉଛି ଆମ ଜୀବନରେ। ସଦା ଚିନ୍ମୟ ଧାମ ତାଙ୍କୁ ଆମେ କାହିଁକି ନଯିବା, ଏଇ ଅଭିଳାଷ ଜୀବନରେ କାହିଁକି ଆସୁନି, ଏଇ ସାଧୁ ସଙ୍ଗରେ ଏଇ ଅଭିଳାଷଟାକୁ ଆମେ ତିଆରି କରିବାକୁ ପଡ଼ିବ, ଏ ଅଭିଳାଷ ଅଭିଳାଷଟା ପୂର୍ଣ୍ଣ ହବ, କିନ୍ତୁ କେତେ ଆମର ଦୃଢ଼ତା ଅଛି, ସେ ଅଭିଳାଷର ପରସେଣ୍ଟେଜଟା କେତେ, ଶତକଡ଼ା କେତେ ଭାବେ ଆମେ ସେ ଅଭିଳାଷଟା କରୁଛେ, ସେଇଟା କୃଷ୍ଣ ଜାଣିଛନ୍ତି। ବାହ୍ୟ ଜିନିଷଟା ବିଶେଷ ହେଲ୍ପଫୁଲ୍ ହବନି, ବୃଥା ବି ଯିବନି, କିନ୍ତୁ ସହାୟକ ହବନି, ଏଇଟା ସବୁବେଳେ ମନେ ରଖିବାକୁ ପଡ଼ିବ। ଆମେ ପ୍ରବଚନ ଦେଉଛେ, ଠିକ୍ ଅଛି, ଆମକୁ ହଜାର ଲୋକ କହିଦେଲେ ତୁମେ ବହୁତ ବଡ଼ ପ୍ରବଚନ ବହୁତ ବଡ଼ କହୁଛ, ସେଇଟା ବଡ଼ ଜିନିଷ ନାହିଁ, ଠିକ୍ ଅଛି, ଆମେ କହୁଛେ କିଛି ହରି କଥା, ତାର କିଛି ବୃଥା ଯିବନି, ଲୋକର ଉପକାର ହେଉଛି, ଆମର ବି ସମୟ କଥାରେ ଯାଉଛି, କିନ୍ତୁ ଆମର ଅଭିଳାଷଟା କ'ଣ ଅଛି ସେଇଟାକୁ କିଏ ଜାଣୁଛନ୍ତି, ଗୁରୁକୃଷ୍ଣ ଜାଣୁଛନ୍ତି। ଅଭିଳାଷ ଯଦି ଦୃଢ଼ ନହେଲା, ଆଶା କ'ଣ କରିବା ଆମେ, ଅଭିଳାଷ ନିଶ୍ଚିତ ପୂର୍ଣ୍ଣ ହବ, ଯେଉଁଟା ଦଶରଥ ସେଥିପାଇଁ ସେ ଲେଖିଲେ, ଯାହା ଦଶରଥ ପାଇନଥିଲେ ତାକୁ ଜଟାକୁ ପାଇଲେ, କାରଣ ସେ ବାପା ବୋଲି ଚାହୁଁଥିଲେ ନା, ପୁତ୍ର ବୋଲି ଚାହୁଁଥିଲେ ନା, ଆଉ ଦଶରଥଙ୍କର ସଂସ୍କାର କରିପାରିଲେ, କରିପାରିଲେ, ରାମ ଦଶରଥଙ୍କ ସଂସ୍କାର କରିଲେନି, କାର ସଂସ୍କାର କଲେ, ଯୋଉଟା ସେ ପୁଅ ନା ରାମକୁ ପୁତ୍ର ବୋଲି ପାଇବାରେ ବାତ୍ସଲ୍ୟର ଚାନ୍ଦ ସେଥିପାଇଁ ନହେଲେ କାହିଁ ସୀତାଙ୍କ ସହିତ ସେ ସୀତାଙ୍କୁ ବଞ୍ଚିବା ପାଇଁ ଏତେ ବଡ଼ ସଂଗ୍ରାମ କଲେ। ସେଇଠି ସେ ଲେଖୁଛନ୍ତି କାରଣ ବିନୁ ରଘୁନାଥ କୃପା ହେଲା। ଆମିଷ ଦେଖ ଆମିଷ ଖାଇବା ଲୋକ କୋଉଠି ପକ୍ଷୀ ତାକୁ ଦୁର୍ଲଭ ଯାଚୁଛନ୍ତି କଣ ଯାହା ସହିତ ଯୋଗୀ ଯୋଗୀ ମାନେ ଯୋଉ ଜନ୍ମ ଜନ୍ମ ତପସ୍ୟା କରିକି ଯୋଉ ମାଗନ୍ତି ଅସିଦ୍ଧି ତାକୁ ଯାଚୁଛନ୍ତି ସିଦ୍ଧି କଣ ତମକୁ ମୁଁ ବଞ୍ଚେଇ ଦେବି ତୁମକୁ ମୃତ୍ୟୁ ତ ପୁରା ରାବଣ ସର ବାଜିଛି ନା କିନ୍ତୁ ଭଗବାନଙ୍କର ଶକ୍ତି ଅଛି ବଞ୍ଚେଇ ଦେଇପାରିଥାନ୍ତେ କହିଲେ ନା ସେଇଠି ସେ ପଦଟାକୁ ଲେଖିଲେ ଯେ ଏଭଳି ସୁଯୋଗ ମୋ ଜୀବନ ଆଉ କେବେ ଆସିବ ମୁଁ ବଞ୍ଚିପାରିବି କିନ୍ତୁ ଭଗବାନଙ୍କ ସମ୍ମୁଖରେ ସର ଛାଡ଼ିପାରିବିନି ସେଇଠି ସେ କହିଲେ ସେ ପଦଟା ଯୋଉ ବହୁତ ଫେମସ୍ ପଦ ଜନ୍ମ ଜନ୍ମ ମୁନି ଯତ୍ନ କରାଇ ଅନ୍ତେ ରାମ କହ ଆବତ ନାହିଁ ଯୋଉ ଜନ୍ମ ଜନ୍ମ ମୁନି ମାନେ ଯତ୍ନ କରୁଛନ୍ତି ଆମେ କଣ ଯତ୍ନ କରୁଛେ ଅନ୍ତିମର ଅଭିଳାଷ ପାଇଁ ଦେଖାଶୁଣା ସଂସାର ଭଳିଆ ଗୋଟେ ହୃଦୟରେ ଭାବ ହେଇଗଲାଣି ଇଏ ଏହା କରୁଛି ସିଏ ସେୟା କରୁଛି ଇଏ ଏହା କଲା ସିଏ ସେୟା କଲା କେତେବେଳେ ସଂଘର ଦୋଷ କେତେବେଳେ ଆଚାର୍ଯ୍ୟଙ୍କର ଦୋଷ କେତେବେଳେ ପରମ୍ପରାର ଦୋଷ କୁଆଡ଼େ କଣ ଧରିକି ଆମ ଜୀବନଟା ଗୋଟେ ଅତ୍ୟନ୍ତ ମାନେ ଦୟନୀୟ ସ୍ଥିତିକି ପଳଉଛି କିନ୍ତୁ ଭଗବାନଙ୍କ ରାସ୍ତା କେତେ ସୁନ୍ଦର କେତେ ଅଭିଳାଷ ତୁମର ଅଭିଳାଷ ସହିତ ତୁମେ ଭଲ ଅଭିଳାଷ କର ତୁମକୁ ସିଏ ସାହାଯ୍ୟ କରିବି ଦେଖନ୍ତୁ ଏଠି ବି ଅଭିଳାଷ ସାହାଯ୍ୟ ହେଲେ ସେଠି ସେ କହୁଛୁ ଜନ୍ମ ଜନ୍ମ ମଣି ଯତ୍ନ କରାଏ ମୁନି ମାନେ ଜନ୍ମ ଜନ୍ମ ଯତ୍ନ କରନ୍ତି କିନ୍ତୁ ଅନ୍ତେ ରାମ କହ ଆବତନ ସେ କହିପାରେ ଅନ୍ତ ରାମ ସୋ ପ୍ରଭୁ ସନ୍ମୁଖ ମୋ ସେଇ ପ୍ରଭୁ ମୋ ଆଖି ଆଗରେ ଅଛନ୍ତି ମୁଁ ଏଇ ସୁଯୋଗ ଛାଡ଼ିବି ଏହା କହିଲେ ସାଙ୍ଗ ଟୋଳି ବୋଇଲେ ରାମଙ୍କ ଆଗରେ ଅଭିଳାଷ ଦୃଢ ଅଭିଳାଷ କୋମଳଚିତ ଏଇ କଥାରେ ପଡିଥିଲା କୋମଳଚିତ ଅତି ଦୀନ ଦୟା ହେଲା କାରଣ ବିନୁ ରଘୁନାଥ କୃପା ହେଲା ଭଗବାନଙ୍କର ଏମିତି କୃପା କୃପା ସେ ସମୁଦ୍ର ନା ଆମେ ଯଦି ନିରପେକ୍ଷ ଭାବରେ କୁହାଯିବ ଆମେ ଭଗବାନଙ୍କର କୃପା ଅଭିଳାଷୀ ନୁହନ୍ତି କୃପା ଭିକ୍ଷୁ ନୁହନ୍ତି କିଛି କୃପା ଭଗବାନଙ୍କର କୃପା ଆମେ ଯେମିତି ଆମର ଆମ ଜୀବନର ଗୋଟେ ଇଏ ଅତ୍ୟନ୍ତ ଯେମିତି ଆମର ଭୋଜନ ଦରକାର ଶ୍ୱାସ ପ୍ରଶ୍ୱାସ ଦରକାର ଏଇଟା ଅତି ଅପରିହାର୍ଯ୍ୟ ଜିନିଷ ୟା ବିନା ଆମେ କେବେ ହେଲେ ଚଳିପାରିବାନି ସେଭଳି ଭଗବାନଙ୍କ କୃପା ବିନା ହିଁ ବଞ୍ଚି ହବନି ଏଇଟା ଆମର ଆମର ଆସୁନି ଖାଇବି ବଞ୍ଚିଯିବା କିନ୍ତୁ ଭଗବାନଙ୍କ କୃପା ବିନା ଭକ୍ତିରେ ବଞ୍ଚି ହବନି ସେଥିପାଇଁ ଆମେ ଲେଖିଥିବା ନା ଆମ ପଦ କଣ ରହିଲା ଗୌଡ଼ ଭାବଟା କଣ ରହିଲା କରୁଣା ନ ହେଲେ କାନ୍ଦିଆ କାନ୍ଦିଆ ପ୍ରାଣ ନା ରଖିବ ଆର କାହିଁକି କଥା କହିଲେ ପ୍ରାଣ ଥିଲେ ବି ସେ ବହୁ ଯନ୍ତ୍ରଣା କୃପାଟା ମିଳୁନି କୃପା ନ ମିଳିଲା ତୁମେ କଣ ସେଇ କାମ କ୍ରୋଧ ତୁମକୁ ଉତ୍ପୀଡ଼ିତ ନ କଲେ ବି ମନ ତ ମନ ନା ମନରେ କାମ ନଥିଲେ ଯେ ମନ ଶାନ୍ତି ପାଇଯିବ ତା ନୁହେଁ ହଁ ଦୁର୍ବାସା କାମିଥିଲେ କି ହେ କ୍ରୋଧ ଥିଲା ସଂସାରରେ କାହାର ମନରେ ଗୋଟେ କଣ କିଛି ରହିଥିବ କାହା ମନ ଉଦାସୀନ ରହିବ ତା କାମ ନଥିବ କ୍ରୋଧ ନଥିବ ଲୋଭ ନଥିବ ଉଦାସୀନ ରହୁଥିବ ଉଦାସୀନ ମାନେ କଣ ନା ସଂସାର ଲାଗୁଛି ନା ଠାକୁରଙ୍କ ପାଖରେ ଲାଗୁଛି ମନ ତ ଗୋଟେ ମନ ନା ମନ ତ ବସିବନି ସେ ଗୋଟେ ଆକ୍ଟିଭ ଏଲିମେଣ୍ଟ ସକ୍ରିୟ ବସ୍ତୁ ଗୋଟେ ସିଏ କଣ କେତେବେଳେ ଭଗବାନଙ୍କୁ ତାର କେତେ ଉଦାସୀନ ବି କେତେବେଳେ ରହିବ ଆମେ ଯୋଉ ସଂସାରରେ ବହୁତ କାମନା ପାଇଁ ବହୁତ ଷ୍ଟ୍ରଗଲିଂ କରୁଛୁ ଏଇଟା ତ ଗୋଟେ ତୁଚ୍ଛ ଜିନିଷ ମୁନିଯୋଗୀମାନଙ୍କ ପାଇଁ ସେମାନେ ମୁନିଯୋଗୀମାନେ ବି କାମରେ କାମକୁ ଜୟ କରିନିଅନ୍ତି କିନ୍ତୁ ମନ ଲଗେଇ ପାରନ୍ତିନି କାହା ପାଖରେ ଭଗବାନ ପାଖରେ ଏଇଟା ଗୋଟେ ଚ୍ୟାଲେଞ୍ଜ ହେଇଯାଏ ନା କୃପାଟା ଆମ ଜୀବନର ଗୋଟେ ଅପରିହାର୍ଯ୍ୟ ଅଙ୍ଗ ଆମେ ସବୁକିଛି କରୁଛେ ଆମେ ପ୍ରିଚିଂ କରୁଛେ ଭକ୍ତ ବନାଉଛେ ମନ୍ଦିର ସେବା କରୁଛେ ସବୁ କରୁଛେ କେବଳ ସେ ଅହେତୁକି କୃପା ପାଇବା ପାଇଁ କାରଣ ସେଇଟା ନହେଲେ ଆମ ଜୀବନର ସମସ୍ୟା କ'ଣ ସମାଧାନ ହବନି ଅଲଗା ଜିନିଷ ପାର୍ସିଆଲି ହେଲ୍ପ କରେ ପାର୍ସିଆଲ ମାନେ କ'ଣ କୁହାଯାଏ ସାମାନ୍ୟ ଭାବରେ କିଛି କିଛି ଅଂଶ ତୁମକୁ ସାହାଯ୍ୟ କରିବ ଫୁଲି ସଲ୍ଭ ହେଇପାରିବନି ପ୍ରୋବ୍ଲେମ ଏଇଟା କ'ଣ ଗୋଟିଏ ଦିନର ଜନ୍ମ କି ଏଇଟା କେତେ ଜନ୍ମର ଭାବନା ଗୁଡ଼ାକ ସବୁ ମନ ଭିତରେ ରହିଛି ଆଉ ଅନ୍ତକାଳରେ ଯେ ଭଗବତ ଚିନ୍ତନ ଆସିବ କେମିତି ହବ କୃପା ନହେଲେ ହବନି ସେଥିରେ ଚକ୍ର ତାଙ୍କ ଟୀକାରେ ସେ କଥା ଲେଖୁଛନ୍ତି ଜୀବ ଭଗବାନଙ୍କୁ ସ୍ମରଣ କରିପାରିବନି ଆମେ କ'ଣ ଅନ୍ତକାଳ ଚମାମ ସ୍ମରଣ ମୁକ୍ତ କଲେ ବରଂ ଭଗବାନ କହିଦେଲେ ଏଇଟା ସଜା ଅନ୍ତକାଳରେ ଭଗବାନଙ୍କୁ ସ୍ମରଣ କରିଦେବେ ଗୋଟେ କଣ୍ଟାଟା ପଶିଗଲା ଗୋଡ଼ରେ ବାପଲୋ ମାଲ ଡାକୁଛେ ଟିକେ ରୋଗ ହେଇଗଲା ବେଳକୁ ବା ଗୋଟେ ଜ୍ୱର ହେଇଗଲା ବେଳକୁ ଏଇ କରୋନା ଯୋଉ ଜ୍ୱର ହେଇଥିଲା ମୁଁ ନିଜେ ଦେଖିଲି ଚାରି ଦିନ ପଡ଼ିକି ରହିବୁ ତୁ କୁଆଡ଼େ ବଞ୍ଚିବୁ କି ମରିବୁ ତୁ କ'ଣ ଇଏ ତୁ ଜାଣିପାରିବୁ ସେ ଖାଲି ପଡ଼ିକି ରହିଥିବୁ କୃଷ୍ଣ ଚିନ୍ତାରେ ଆସିବେ ସହଜ ଜିନିଷ ନୁହେଁ କେତେବେଳେ ଟିକେ ଆସିଲେ ଆସିବେ ପୁଣି ଦେହ ଚିନ୍ତା ଆସିଛୁ ନାହିଁ କୃପା ଭଗବାନ ଚିନ୍ତନ କରନ୍ତି ଜୀବକୁ, କାହିଁ ଚିନ୍ତନ କରନ୍ତି, ସେ ଯେଉଁ ନିଷ୍କପଟ ଭାବରେ ସେବା କରିଛି, ଯେମିତି ଯୋଉଟା ଅଭିଳାଷରେ ସେ କରିଥିଲେ ନା, ସେ ଅଭିଳାଷ ହିସାବରେ ସେ କାର୍ଯ୍ୟ କରିଛନ୍ତି, ଫଳଟା ତାଙ୍କୁ ଲାଷ୍ଟକୁ ମିଳିଲା। ଗୋଟେ ଦିନ ଯାହା ପୂର୍ବରୁ ଆମେ ସବୁବେଳେ ଆଲୋଚନା କରୁଥିଲୁ, ଗୋଟେ ଦିନ ପାଇଁ ମୁଁ ଜୀବନ ଭରି କାମ କରିବାକୁ ପଡ଼ୁଛି। ଜୀବନ ଭରି ଗୋଟେ କଥା ହେଉଛି, ଗୋଟେ ପଟଲୋକ ହେବା ପାଇଁ ନୁହେଁ, ଏଇ ଏଇ ଗୋଟିଏ ଜିନିଷ ପାଇଁ। କେହି ବି ମନ ଦୁଃଖ କରିବା ଉଚିତ ନାହିଁ, ସେ ପ୍ରବଚନ ଦେଇପାରୁନି, ସେ ଗୋଟେ ବଡ଼ ପ୍ରଚାରକ ହେଇପାରୁନି, ବା ଗୋଟେ ତାକୁ ଭଲ ପାଉନାହାନ୍ତି, ନାଇଁ 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 ନାଇଁ। ତୁମ ଅଭିଳାଷକୁ ଶୁଦ୍ଧ କର, ତୁମେ ଯେଉଁ ସ୍ଥିତିରେ ତୁମେ ଝାଡୁ ଲଗେଇଲେ ବି ତୁମେ ଭଗବାନଙ୍କୁ ପାଇଯିବ। ଭଗବାନ ପାଖରେ ସବୁ କାମ ଚଳେ, ସେଠି ପ୍ରବଚନ ଚଳେ ନା। ଏଇ ଜଗତରେ ଶ୍ରବଣ କୀର୍ତ୍ତନଟା ନିହାତି ଆବଶ୍ୟକ ଅଛି ଆମର ଚେତନାକୁ ଅନୁମେଶ କରିବା ପାଇଁ। ସେଠି ସବୁବେଳେ ଗ୍ଲୋରିଫିକେସନ, ସେଠି ସବୁବେଳେ ଲଳିତା ବିଶାଖା ସେମାନେ ଗାନ କରିବେ, ତୁମକୁ ଆମକୁ ଚାନ୍ସ ମିଳିବନି। ବିଶାଖାଦି ସଖୀ ଗଣନା ନା ରାଗେ ଗା ପ୍ରିୟ ନର୍ମ ସବ କିଛି ତ ଚାମର ଡୁଲା। ସଖୀମାନଙ୍କର ଯେଉଁ ରାଗ ମୂର୍ଚ୍ଛନା ଯାହା କୁହାଯାଏ, କୃଷ୍ଣ ରାଧାଣୀ ଜାବୁଡ଼ିକି ଧରନ୍ତି, ଏତେ ସୁନ୍ଦର ରାଗ ନାନା ରାଗେ ଗାଏ ପ୍ରେମର, ସେଟା ପ୍ରେମର ରାଜ୍ୟ, ସେଠି ପ୍ରେମ ଜିନିଷ ଅଛି। ଆଉ ଆମେ କଣ ଜାଣିଛୁ, ଆମେ କଣ ଏ ଜଗତର କୌଣସି ଯୋଗ୍ୟତା, ପ୍ରଭୁପାଦ କହୁଛନ୍ତି ଆମର ଏ ଜଗତର କୌଣସି ଯୋଗ୍ୟତା ସେ ଜଗତରେ କିଛି କାମ କରିବନି, କେବଳ ଯୋଗ୍ୟତା ଅଛି ବୋଲି ଭଗବତ ସେବାରେ ଲଗଉଛି, ସେ ଟିକେ କୃପା ପାଇବା ପାଇଁ। ଆମେ ଅନ୍ତକାଳରେ ସ୍ମରଣ କରିପାରିବାନି, ଆମେ ଯଦି ନିଷ୍କପଟ ସେବା କରିଥିବା, ଅଭିଳାଷ ଆମର ଦୃଢ଼ ଥିବ, କୌଣସି ଅଭିଳାଷ ନଥିବ, କେବଳ ସାଧୁଗୁରୁଙ୍କର ଚରଣ ଆଶ୍ରୟ କରି କେମିତି ସେବା କରିଥିବେ, ସିଏ ଆମକୁ ସ୍ମରଣ କରେ। ପରମାତ୍ମା ସିଏ ନା, ଆଉ ପରମାତ୍ମା କିଏ ସିଏ, ପରମାତ୍ମାଙ୍କୁ ସ୍ମରଣ କରିବାର ଶକ୍ତିଟା କାହାର ଆସିବ, ଆତ୍ମା ରହିଲେ ଆସିବ ନା, ଆତ୍ମାର ଉପସ୍ଥିତିରେ ବୁଦ୍ଧି ମନ ଦୁଇ ଜଣ କାମ କରିବେ। ତାର ମଣିଷ ଯେଉଁ ଚିନ୍ତାଟା କରୁଛି, କିଏ ଚିନ୍ତା କରୁଛି, ଆମେ ତାର କହିବେ ମୁଁ ଚିନ୍ତା କରିବି, ହରେ କୃଷ୍ଣ ଚିନ୍ତା କରିକି ଗ୍ରହଣ କୁଆଡ଼େ ପଳେଇଗଲା, ମନ ପଳେଇଗଲା ଅଳଗା। ମୃତ୍ୟୁ ସମୟରେ କେମିତି ଏଇ ଗୋଟେ ଘଡ଼ିଛନ୍ତି ମୁହୂର୍ତ୍ତ ନା, ମୃତ୍ୟୁ ପୂର୍ବରୁ କଥା କହିବେ କି, କେବେ ନାହିଁ, କଥା କହିବା ଭଲ ଲାଗିବ କିଛି, ସେଟା ସେତେବେଳେ ଇଣ୍ଟରନାଲ କନସିୟସନେସଟା କାମ କରୁଥିବ, ଅନ୍ତର ଯୋଉ ଚେତନାଟା କାମ କରୁଥିବ, ଆଉ ବାହାର କିଛି ଏସବୁ ବାୟୁ ବାହାରୁ ବାହାରୁଥିବ, ଭିତର ବାୟୁଟା ଆଉ ବାହାର ବାୟୁଟା ଭିତରକୁ ଯିବନି, ଭିତର ଯୋଉ ବାୟୁ ଅଛି ସେ ରୁଦ୍ଧ କରିଦେଇଥିବ। ଆଉ ଏଇ ଶ୍ୱାସ ପ୍ରଶ୍ୱାସଟା ଗଲେ ତ ଜଣେ ବଞ୍ଚିବ ନା, ସେ ଭିତର ବାୟୁଟା ଯୋଉ ଥିବ ସେଇଟା ସବୁ ରୁଦ୍ଧ କରିଦେଲେ, ଚକ୍ଷୁ ଯେମିତି ସେ ଦେଖିବ ନା, ଚକ୍ଷୁଟା ଯେମିତି ଥିବ ସେମିତି ଥିବ, ହାତ ଗୁଡ଼ା ଷ୍ଟିଫ୍ ହେଇଯାଏ, କାହିଁକି ହେଇଯାଏ, ସେଟା ସବୁ ଭିତର ବାୟୁଟା ସବୁ ଆଉ ବାହାର ବାୟୁକୁ ଆଲାଉ କରିବନି। କେମିତି ଆମେ କୃଷ୍ଣଙ୍କୁ ସ୍ମରଣ କରିବା, ସେଟା ସମ୍ଭବ ନୁହେଁ। କୃଷ୍ଣ କହିଦେଲେ ଅନ୍ତକାଳେ ଚମାବେ, ଇଏ ସମର୍ଥ ଲୋକ ଅର୍ଜୁନ ଭଳିଆ ଲୋକ ପାଇଁ, ସେମାନେ ଅର୍ଜୁନ କହିଲେ ଯୁଦ୍ଧ କଲା ପରେ ତୁ ସ୍ମରଣ କରିବି ରେ ବାପା, ଯୋଉ କହି ମୋ ପାଇଁ ଏଇଟା କରୁଛୁ ମୁଁ ତତେ ସ୍ମରଣ କରିବି। ସେଇ ଭଗବାନଙ୍କୁ ନିଷ୍କପଟ ସେବା କରିଥିଲେ ସିଏ ଆମକୁ ସ୍ମରଣ କରିବେ, ଆରେ ମୋ ଭକ୍ତ ଏ ଭକ୍ତ ଏତେ ସେବା କରିଛି, ଏତେ ମୋ ପାଇଁ ଏତେ ସବୁ କିଛି କରିଛି, ସେ ସ୍ୱର ଛାଡ଼ୁଛି। ସେ ପ୍ରଭୁ ଯେତେବେଳେ ସ୍ମରଣ କରିଦେବେ ଜୀବଟାକୁ, ଜୀବର ସ୍ମରଣ ପୃଥକୁ ପରମାତ୍ମା ସିଏ, ଆଉ ସିଏ ଜୀବାତ୍ମା ଅଟୋମେଟିକ ସ୍ମରଣ କରିବ, ଆଉ ବୁଦ୍ଧି ମନ ସବୁ ଏକ ଗୋଟେ ପାରାଲାଲ ଲାଇନ୍ରେ ରଖିଯିବେ। ଆଉ ଭଗବାନଙ୍କ ରୂପ ଯାହା ଲୀଳା ଚିନ୍ତନ ଯେଉଁଗୁଡ଼ିକ ଯେଉଁଟା ଆସିବା କଥା ସେଇଟା ତାଙ୍କ କୃପାରେ ଆସେ ନା। ଆଉ ତତ୍ତ୍ୱ ତ ସବୁ ତତ୍ତ୍ୱ ରାସ୍ତା ରହିଛି, କିନ୍ତୁ ପ୍ରାକ୍ଟିକାଲ ଜିନିଷକୁ ଆଚାର୍ଯ୍ୟମାନେ ସବୁ ଦେଇଦେଇଛନ୍ତି। ଆଉ କୃପାଟା ଆମ ଜୀବନ, ଏଇ କଥା ପଡ଼ିଥିଲା ନା, କୃପାଟା ଆମ ଜୀବନର ଅପରିହାର୍ଯ୍ୟ ଅଙ୍ଗ, ଆମେ କୃପାର ଭିକ୍ଷୁ, ଏଇଟା ଉପଲବ୍ଧି ନକଲେ ସାଧନ କ'ଣ କରିପାରିବ, ଗୁରୁଦେବ କହୁ ତୁମେ କ'ଣ ସାଧନ କରିପାରିବ, କଳିଯୁଗରେ କି ସାଧନ ତୁମେ କରିପାରିବ, ତୁମେ ସବୁବେଳେ ପ୍ରାକୃତ ମନ ଇନ୍ଦ୍ରିୟ ତୁମେ ସାଧନ କ'ଣ କରିପାରିବ, ତୁମେ ଷୋଳ ମାଳା କର କି ଚଉଷଠି ମାଳା କର, ଗୁରୁଦେବ ଷ୍ଟ୍ରେଟ୍ ଏ କଥା କୁହ, ତୁମେ ଭାବନି ତୁମେ ଚଉଷଠି ମାଳା କରିଦେଲେ ଅଧିକ ମାଳା କରିଦେଲେ ତୁମେ କୃଷ୍ଣ ବାଜିବ ନାହିଁ, କାହିଁକି ତୁମେ ସବୁ ପ୍ରାକୃତ ଭୂମିକାରେ ରହିଛ, ଏଇଟା ହେଉଛି ଅପ୍ରାକୃତ ଭୂମିକାର ଜିନିଷ ନା, ପ୍ରାକୃତ ବସ୍ତୁଟା କେତେବେଳେ ଅପ୍ରାକୃତକୁ ମିଶିବ, କେବେ ମିଶିପାରିବେ, ଗୋଟେ ମେଟେରିଆଲ ଗୋଟେ ସ୍ପିରିଚୁଆଲ ନା, କେବେ ମିଶିପାରିବେ। ସେଥିପାଇଁ ସେ ଲେଖିଲେ ଅଥା ଶ୍ରୀକୃଷ୍ଣ ନାମ ଆଦି ନା ଭେଦ ଗ୍ରାହ ସ୍ୱୟମେବ ସ୍ଫୁରତି, ସ୍ୱୟମେବ ସେଠି ସ୍ୱୟଂ ଅଭିଶବ୍ଦ ଲାଗିଲା, ଏ ସେବନମୁଖୀ ହେଲା ପରେ ସେ ସ୍ୱୟଂ ସ୍ଫୁରଣ, ସେଟା କୃପାରେ। ଗୁରୁଦେବ କହୁଛନ୍ତି ତୁମେ ଷୋଳମାଳା ତୁମକୁ ଗୁରୁ କହିଛନ୍ତି, ମୋତେ ଗୁରୁଦେବ କହିଛନ୍ତି ମୁଁ କରୁଛି, କିନ୍ତୁ ବଳ କାହାର, ଗୁରୁ ଆଚାର୍ଯ୍ୟଙ୍କର ବଳ, ତାଙ୍କ କୃପା ନହେଲେ ହେଇପାରିବନି। ସେଥିପାଇଁ ଗୁରୁଦେବ ସେ କଥା କୁହନ୍ତି, ଯଦି ଜଣଙ୍କର ଗୁରୁବାନୁଗତ୍ୟ ନାହିଁ, ତାର ଲକ୍ଷ ଲକ୍ଷ ମାଳା କେବଳ ନାମ ଅପରାଧରେ ଯିବ। ଭକ୍ତି ଠାକୁର ଏଇଟା ସବୁ ଲେଖିଲେ ଆଚାର୍ଯ୍ୟମାନଙ୍କର, ଏଇଟା ସବୁ ଭକ୍ତିଦାନ ଠାକୁରଙ୍କର, ଗୁରୁଦେବଙ୍କ ଏଇଟା ସବୁ ସ୍ପଷ୍ଟ କହୁଛନ୍ତି, ଭଗବାନ ଭକ୍ତର ଅଧୀନ ନା, ଆଉ ଭକ୍ତ ପ୍ରତି ଯେତେବେଳେ ଆମର ଆସକ୍ତି ନ ଆସିବ, ଆଉ ସେ ଭକ୍ତର ମାଧ୍ୟମରେ ତ ଲାଜିନୀ ଶକ୍ତିରେ ଆସିବେ ନା, ତାଙ୍କର ପ୍ରସନ୍ନତା ଉପରେ ଲାଜିନୀ ଶକ୍ତି କୃପା ଶକ୍ତି ନିର୍ଭର କରୁଛନ୍ତି। ସେ ଯାହା ପ୍ରତି କୃପା କରିବେ ସେଟାକୁ ଅହେତୁ ବି ସେଥିପାଇଁ କହନ୍ତି, ଆପଣ ମୋର କୌଣସି କର୍ମ ଜ୍ଞାନ ମୋର କିଛି ନାହିଁ, ଆପଣ ମୋର କୌଣସି ମୋ ପ୍ରତି କେମିତି ଗୋଟେ କୃପା କରିଦିଅନ୍ତୁ। ସିଏ ପ୍ରସନ୍ନ ହେଇଗଲା ମାନେ ସେ କୃପାଟା ଆଉ ଗୋଟେ ଜୀବ ହୃଦୟକୁ ଆସିବ। ଆଉ ସାଧନ ଭୋଜନ ତାହେଲେ ସାଧନ ଭୋଜନ ଏତେ ନୀତି ନିୟମ ମଙ୍ଗଳାରେ ଉଠିବ, କେବଳ କରୁଛେ ସେ କୃପାକୁ ଧାରଣ ଆମର ନିଜର ଶୁଦ୍ଧତା ପାଇଁ। ଏଇ ଯୋଉ କାମ କ୍ରୋଧ ଏଇ ଯୋଉଟା ଅଛି ଯୋଉଟାକି କୃପାକୁ ଧାରଣ କରିବାର ବିରୁଦ୍ଧ ପାତ୍ରରେ, ଆମ ପାତ୍ରରେ ହୃଦୟ ପାତ୍ରରେ ସେ ବିରୁଦ୍ଧ ଜିନିଷଟା ରହିଛି, କୃପାଟା ଫଳବତୀ ହବନି। ଜଣେ ଜମିଟା ଚାଷ କରୁ, ଜମିରେ କଣ ସେ କର କାଟନ୍ତି, କଣ କହୁଛନ୍ତି ହିଡ଼ ନା, ହିଡ଼ କାଟିବେ, କତି ଦେବେ, ସେ ଘାସ ଉପାଡ଼ିବେ, ସେ କେବଳ କରୁଛନ୍ତି କେବଳ ଗୋଟେ ଜିନିଷ ପାଇଁ, ବର୍ଷା, ବର୍ଷା ନହେଲେ କିଛି କରିହବନି। ସେ ଜମିଟା ଠିକ ନ କରିଥିଲେ କଣ କରିବ, ଆମର କାମଟା ସେୟା। ଆମର ଆମର ତାର ଅର୍ଥ ନୁହେଁ ଯେ ଜଣେ ସାଧନ କରିବନି, କାରଣ ସାଧନ ସ୍ପୃହା ନ ଆସିଲେ, କାରଣ ଆଉ ସାଧନ ଆଉ ଗୋଟେ କ'ଣ ସାହାଯ୍ୟ କରନ୍ତି, ଆଚ୍ଛା ଯେମାନେ ସବୁ ବିଭିନ୍ନ ଜାଗାରେ ବିଭିନ୍ନ ପରିସ୍ଥିତିରେ ସାଧନ ଆଉ କ'ଣ ସାହାଯ୍ୟ କରନ୍ତି, ସାଧନ ଦ୍ୱାରା ବ୍ୟାକୁଳତା ଆସେ ଭଗବାନଙ୍କୁ ଯେଉଁ ପାଇବାର ବ୍ୟାକୁଳତାଟା ସାଧନ ଦ୍ୱାରା ଆସିବ, ନହେଲେ ହବନି। କାରଣ ଯେତେ ଆମର ସାଧନ ଦ୍ୱାରା ଆମର ଯେତେ ଶୁଦ୍ଧତା ଆସିବ ସେତେ ଆମେ ଭଗବାନଙ୍କୁ ବ୍ୟାକୁଳତା ବ୍ୟାକୁଳତା କୃପା ପାଇଁ ବ୍ୟାକୁଳତା ନହେଲେ ଆଉ କୃପା ଆସିବ କେମିତି, କୃପା ପାଇଁ ବ୍ୟାକୁଳତା ନହେଲେ କୃପା ଆସିବ କେମିତି, ହବନି। ସେଥିପାଇଁ ଆମେ କୃପା ଭିକ୍ଷୁ ହେବା ଦରକାର, କୃପା ବିନା ଯେ ଆମ ଜୀବନର କୌଣସି ସମସ୍ୟାକୁ ସମାଧାନ କରିହବ। ସେଥିପାଇଁ ସେ ଗୋଟେ ପଦରେ ଛିଡ଼େଇ ଦେଲେ, ଯଶ୍ୟ ପ୍ରସାଦ ଭଗବତ ପ୍ରସାଦ, ଯଶ୍ୟ ପ୍ରସାଦ ଏଠି ଦୁଇଟା ଜିନିଷ କହିଦେଲେ, ବିଧି ଆଉ ନିଷେଧ। ଯଦି ଭଗବାନଙ୍କୁ ପାଇବା ପାଇଁ ଚାହୁଁଛୁ ତାହେଲେ ଯଶ୍ୟ ପ୍ରସାଦାତ ଭଗବତ ପ୍ରସାଦ, ସରି ଅନ୍ୟ ବ୍ୟତିରିକ ଦୁଇଟା କହିଦେଲେ। ଆଚ୍ଛା ଭଗବାନ ଗୁରୁ ପ୍ରସାଦ ବିନା ଆଉ କିଛି ଅଛି କି, କହିଲେ ଗତିକୁତ ବ୍ୟତିରିକ କହିଦେଲେ, ଅନ୍ୟ କଣ କହିଲେ, ଭଗବାନଙ୍କ ପ୍ରସାଦ କେମିତି ମିଳିବ, ଯଶ୍ୟ ପ୍ରସାଦାତ ଗୁରୁଦେବଙ୍କର ଯଶ୍ୟ ଗୁରୁ ଗୁରୁବାନ ପ୍ରସାଦାତ। ଆଚ୍ଛା ଗୁରୁ ପ୍ରସାଦକୁ ଛାଡିକି କିଛି ଗତି ଅଛି କି, ବ୍ୟତିରିକ ମୁଖରେ କହୁଛନ୍ତି, ଆଉ କିଛି ଗତି ଅଛି କି, ସାଧନ କିଛି ଅଲଗା ପନ୍ଥା ଅଛି କି, କଣ କହିଲେ ନଗତିକୁ ଦଉପି ଆଉ ଗତି ନାହିଁ, ଅନ୍ୟ ବ୍ୟତିରିକ ମୁଖରେ କହିଦେଉଛନ୍ତି ନା, ଆଉ କନକ୍ଲୁଜନ ସବୁ ସିଦ୍ଧାନ୍ତ ସବୁ ଦେଇଛନ୍ତି। କୃପାଟା ଆମର ନିହାତି ସମ୍ଭବ, ଆଉ କୃପା ପାଇବାର ପଥଟା କଣ, ଏଇଟା ଯାହା ସାଧୁ ଗୁରୁ ଆଚାର୍ଯ୍ୟମାନେ ଯେଉଁ ପଥା ଆମକୁ ଦେଖୁଛନ୍ତି ସେଥିରେ ଆନୁଗତ୍ୟ ସ୍ୱୀକାର କରିବା, ନିଷ୍କପଟ ଚିତ୍ତରେ ଆନୁଗତ୍ୟତା ନ ଆସିଲେ କୃପା ହେବନି। ସ୍ୱତନ୍ତ୍ର ବହୁତ ଦୋଷ ଥାଏ କିନ୍ତୁ ଆନୁଗତ୍ୟରେ ସମସ୍ତେ ରୁହନ୍ତି, ଏଥିପାଇଁ ବହୁତ ଦୋଷ କିଛି ଥାଇପାରେ। ଗୋଟେ ଆମେ ଯେଉଁ ସ୍ଥାନରେ ରହୁଛେ, ଗୋଟେ ସଂଘରେ ରହୁଛେ, ସେଥିରେ କିଛି ବିଭିନ୍ନ ଭେରାଇଟିର ଲୋକ ରହୁଛନ୍ତି, ଜଗତରେ ସବୁ ପ୍ରକାର ତିନି ପ୍ରକାର ଲୋକ ରହିବେ, ସାତ୍ୱିକ ରାଜସିକ ତାମସିକ ସବୁ ପ୍ରକାର ଲୋକ ରହିବେ। ଆଉ ଏଇଟା ସବୁବେଳେ ମନେ ରଖିବାକୁ ପଡ଼ିବ, ଏ ଜଗତରେ ଯେତେ ଭଲ ସ୍ଥାନ ହେଲେ ବି ସେଇ ଜଗତ ଏ ଜଗତଟା ହେଉଛି ଭୌତିକ ଜଗତ, ଏଇଟା ମନେ ରଖିବାକୁ ପଡ଼ିବ। ଆମେ ଯେକୌଣସି ସ୍ଥିତିକୁ ଯେତେ ଭଲ ସ୍ଥିତିକୁ ଆମେ ଗଲେ ବି ସବୁବେଳେ ମନେ ରଖିବାକୁ ପଡ଼ିବ ଭୌତିକ ଜଗତ, ପଦେ ପଦେ ବିପଦ ଅଛି ଏଠି। ଏଇ ଯେଉଁ କୃପା ଭଗବାନଙ୍କର କୃପା, ଯେଉଁ କୃପାଟା ଆମ ଜୀବନର ଅପରିହାର୍ଯ୍ୟ ଅଙ୍ଗ, କୃପା ବିନା ଆମ ଜୀବନର ସମସ୍ୟାର ସମାଧାନ ହେଇପାରିବ ନାହିଁ, ଅଲଗା ଯୋଗ୍ୟତା ବିଶେଷ କିଛି କାର୍ଯ୍ୟ କରିବ ନାହିଁ କୃପା ବିନା। ଆଉ ସମସ୍ତ ଯୋଗ୍ୟତାର ବ୍ୟବହାର ଆମେ କରୁଛେ ଗୁରୁକୃଷ୍ଣଙ୍କ ପ୍ରତି କେବଳ ଏଇ ସେଠିକେ କୃପା ପାଇବା ପାଇଁ, ଆଉ ଯୋଗ୍ୟତାର ବ୍ୟବହାର ଯେମିତି ଜଣେ କହିପାରୁଛି, ସେ କହୁଛି କେବଳ ସେ କୃପାଟା ପାଇବା ପାଇଁ, ସେ କୃପା ପାଇବା ପାଇଁ କହୁଛି। ସେ ସ୍ପିକର ଏଇଟା ମନେ ରଖିବ, ଶ୍ରୋତା ଶୁଣୁଛି ସେ କଣ, ମୋତେ କିନ୍ତୁ ଭଗବାନଙ୍କ କୃପା ମିଳିବ, କୃପା ବିନା ଆମେ ଅଲଗା କୌଣସି ସମସ୍ୟାର ସମାଧାନ କରିପାରିବା ନାହିଁ, କରିପାରିବାନି। ଆମର ତ ଆମେ ତଟସ୍ଥ ଶକ୍ତିରେ ରହିଲେ ନା, ତଟସ୍ଥ ଶକ୍ତି ଭିତରୁ ତଟସ୍ଥ ଜୀବ ରହିଛେ କେଉଁ ଶକ୍ତିରେ, ପ୍ରାକ୍ଟିକାଲ ଆମେ ରହିଛେ ସବୁ ମାୟା ଶକ୍ତିରେ, ଭଗବତ ଶକ୍ତି କେତେବେଳେ କେତେବେଳେ ଆସୁଛି କିଛି ନାହିଁ। ମାୟା ଶକ୍ତିରେ ଯେତେ ପର୍ଯ୍ୟନ୍ତ ତା ପ୍ରଭାବରେ ରହିଥିବ ସେଥିପାଇଁ ଦୁଃଖ ରହିଛି। ସେ ଚିନ୍ମୟ ଶକ୍ତିର ପ୍ରଭାବଟା ଆମ ହୃଦୟ ଭିତରକୁ ଆସିଲେ ବା ଆମ କରୁଣାଟା ଆସିଲେ ଆମ ଜୀବନର ସମସ୍ୟା ସମାଧାନ ହବ। ମନ ଇନ୍ଦ୍ରିୟ ବୁଦ୍ଧି ଶରୀରଟା ଯେ ପର୍ଯ୍ୟନ୍ତ ପ୍ରାକୃତିତ୍ୱ ଥିବ ସେଥିପାଇଁ ଦୁଃଖ ଆଉ କଣ, ଯେତେବେଳେ ପ୍ରାକୃତିତ୍ୱ ଥିବ ଏଇ ଗୁଣ ଗୁଣଯୁକ୍ତ ହଉଥିବ ସେଥିପାଇଁ ଦୁଃଖ ଆଉ କଣ। ଆଉ ସେଇଟା ଅପ୍ରାକୃତ କେମିତି ହୁଅନ୍ତି, କୃପା ଉପରେ ଅପ୍ରାକୃତ। ଏଇ ଭଗବତ କୃପା ପାଇଁ ହିଁ ଆମେ ଗୋଟେ ବ୍ୟାକୁଳ ଆମ ଜୀବନ, ଆଉ ଏତେ ସହିଷ୍ଣୁ ହେଇ ଏତେ ଏଇ କଥା କହୁଥିଲେ, ଏ କଥାରୁ ଏଠି ପଳେଇଗଲେ। ଏଇ ଯେଉଁ ଆମେ ଗୋଟେ ସଂସ୍ଥା ରହୁଛେ ବା ଗୋଟେ ସେବା କରୁଛେ, କ'ଣ ଲଳିତା ବିଶାଖା ସେମାନଙ୍କର ସ୍ୱଭାବ ଯେମିତି, ଆମର କ'ଣ ଏଠି ସେମିତି, ଆମେ ସେମିତି ରହିକି ଭଗବାନ ସେବା କରୁଛି କି? ସ୍ୱଭାବ ଭିନ୍ନ ଭିନ୍ନ ପ୍ରକାର, ପରସ୍ପର ଭିତରେ ବି ସ୍ୱଭାବ, ଏ ସ୍ୱଭାବ ତାକୁ ଭଲ ଲାଗେନା, ତା ସ୍ୱଭାବ ତାକୁ ଭଲ ଲାଗେନା, ଏତେ ଆଡ଼ଜଷ୍ଟମେଣ୍ଟ କରିକି ଆମେ କାହିଁକି ରହୁଛେ? ଜଣେ ପ୍ରଶ୍ନ କରିବା ଦରକାର। ଜଣେ ଘର ଛାଡ଼ିଦେଲା, କେଉଁଥିପାଇଁ ଘର ଛାଡ଼ିଦେଲା? ସଂସାର ଯୋଉ ଭକ୍ତ ହେଲା ସେ କେଉଁଥିପାଇଁ ହେଲା? ତାକୁ ସଂସାର ଏଇଭଳି ବିରୋଧ ଜିନିଷଟା ଭଲ ଲାଗିଲାନି, ଏ ଭାଇ ଭାଇ ସାଙ୍ଗରେ ପଡ଼ିଲାନି ନା କ'ଣ ଭାବିଲୁ, ଏ ଗାଁ ସାରା ପଡ଼ିବନି, ଭାଇ ସାଙ୍ଗରେ ପଡ଼ିବନି, ଏ ସ୍ତ୍ରୀ ଏମିତି କହିଲା ପିଲା, ସେଇଥିପାଇଁ ତ ଭକ୍ତ ହେଲେ। ଏଠି ବି ସେୟା, ଆଉ ସେଟା ମଣିଷଟା ନା ନାହିଁ, ତା ଦେହରେ ଗୁଣଯୁକ୍ତ ଜିନିଷଟା ଅଛି କି ନାହିଁ? ଏଠି କେମିତି ଆମେ ଚଳିବା ନା? ଆମେ ଏଠି ଯେତେ ପ୍ରକାର ଆଡ଼ଜଷ୍ଟମେଣ୍ଟ କରୁଛେ କେବଳ ଗୋଟେ ଜିନିଷ ପାଇଁ, କେମିତି ଆମକୁ କୃପାଟା ମିଳିବ? କାହିଁକି ଏଇଠି ମିଳିପାରିବ? ଏଠି ସୁଯୋଗ ଅଛି। ଯଦି 90% ଗୋଟେ ପିଲାକୁ, ସେ ବିଦେଶୀ ପିଲାକୁ ବୁଝାଉଥିଲି, ଯେଉଁଠି ତୁମର 90% ଭଲ ଜିନିଷ ରହିଛି, 1% 10% ଖରାପ ଜିନିଷ ରହିଛି, ତୁମେ କ'ଣ କରିବ? 10% ପାଇଁ 90% ଛାଡ଼ନି, ମକା ହେଇଯିବ ତୁମେ। ତୁମେ 10% ଜିନିଷକୁ ଦେଖ, 90% ଜିନିଷକୁ ଦେଖ। ଏତେ ବଡ଼ ଇନଷ୍ଟିଚ୍ୟୁସନ୍, ଏତେ ପ୍ରକାର ଲୋକ ଭକ୍ତ ବର୍ତ୍ତମାନ ବଢ଼ୁଛନ୍ତି, ସଂସ୍କାରୀ ବି ବର୍ତ୍ତମାନ ସମାଜରେ ଅଲଗା, ତା ଭିତରେ ପଜିଟିଭ ଜିନିଷଟା 90% ସବୁ ଜିନିଷ ହେଉଛି ବୋନାଫାଇଡ୍ ସମ୍ପ୍ରଦାୟ, ପ୍ରାମାଣିକ ସମ୍ପ୍ରଦାୟ, ମହାପ୍ରଭୁ ଆଉ ଜଣେ ଶୁଦ୍ଧଭକ୍ତଙ୍କର ସମ୍ପୂର୍ଣ୍ଣ ଯାହା କୁହନ୍ତି ତାଙ୍କର ଉଦ୍ୟମରେ କୃପାରେ ଏ ସଂସ୍ଥାକୁ ସେ କରିଛନ୍ତି। ଆମର ଗୋଟେ ଜିନିଷକୁ ଠିକ୍ କରିବାର ଅଛି, ତୁମେ ଏକାକୀ ରୁହ ବା ବଡ଼ ସଂସ୍ଥା ଭିତରେ ରୁହ, ସେ ଗୋଟେ ଜିନିଷ ନକଲା ମାନେ ତୁମକୁ କର୍ମ ତାଙ୍କ ସପୋର୍ଟ କରିବି, ଆମେ ବ୍ଲେମ୍ କାହାକୁ ବି ଦେଇପାରିବା। ଏଇ ଅଭିଳାଷଟା କ'ଣ? ମୋ କୃପା ଅଭିଳାଷୀ, ମୁଁ ଯେଉଁଠୁ ଭଗବାନ କେମିତି ସେବା କରିକି ଆପଣଙ୍କର କୃପା ଟିକେ ପାଇବି, ନହେଲେ ମୋ ଜୀବନରେ କିଛି ଲାଭ ହେବନି। ଏଇ ଅଭିଳାଷଟା ତୁମେ ଶୁଦ୍ଧ ହେଇଯିବ, ତୁମେ ଯେଉଁଠି ରହିପାରିବ ସବୁଆଡ଼େ ରହିପାରିବ, କିନ୍ତୁ ତା ଭିତରେ ବି ସଂଗ୍ରାମ ଚାଲିଥିବ। କିନ୍ତୁ ତା ଦ୍ୱାରା ତୁମେ କିଏ କିଏ କରୁନାହାନ୍ତି, କିଏ କରୁନାହାନ୍ତି ମୋତେ କେଉଁ ଜୀବନରେ, କେଉଁ ଆଚାର୍ଯ୍ୟ ତୁମେ ଦେଖେଇଦେବ? ତାଙ୍କ ବିରୁଦ୍ଧରେ ଲୋକ କହିନାହାନ୍ତି, ତାଙ୍କ ପଛରେ ଲୋକ ଲାଗିନାହାନ୍ତି, କିନ୍ତୁ ସେମାନେ କେବେ ବିଚଳିତ ହୁଅନ୍ତିନି। ଏଇଟା ଜଗତର ଧର୍ମ, କାରଣ ଆମକୁ ଦେଖିବାକୁ ପଡ଼ିବ ଆମ ଗୁରୁବର୍ଗ ଆଚାର୍ଯ୍ୟବର୍ଗଙ୍କୁ, ସେମାନେ ବି ସେଇ ପରିସ୍ଥିତି ମଧ୍ୟ ଦେଇଯାଇଛନ୍ତି। କେହି କହିପାରିବେନି କୌଣସି ଆଚାର୍ଯ୍ୟ ଏମିତି ନାହାନ୍ତି ତାଙ୍କ ଜୀବନରେ, ଆମେ କିଛି କରୁ, ଆମଠୁ ଆହୁରି ଶହ ଶହ ଗୁଣ ସେମାନେ ପ୍ରୋବ୍ଲେମ୍ ଫେସ୍ କରିଛନ୍ତି, କିନ୍ତୁ ସେ ଛାଡ଼ିନାହାନ୍ତି କାହିଁକି? ସେ ତ ରହି ରାଧାକୁଣ୍ଡ କୋଉଠି ଭୋଜନ କରିପାରିଥାନ୍ତି, ସେ ଏକାନ୍ତରେ କୁଟୀର କରି ଭୋଜନ କରିପାରିଥାନ୍ତି, ସେ ତ କଳହପ୍ରିୟ ନୁହନ୍ତି, ସେ ତ ଭୋଗୀ ନୁହନ୍ତି, ଭୋଗୀ କଳହପ୍ରିୟ ପ୍ରଜଳପି ଦେହାଧ୍ୟାସୀ ମାନେ ଏକାକି ରହିପାରିବେନି। ସେ ତ ରାଧାକୁଣ୍ଡ ତଟ ରହିକି ଅହର୍ନିଶ ଭୋଜନ କରିବା ଲୋକ, ମାଧୁକରି କରି ଭିକ୍ଷାବୃତ୍ତି କରିବା ଲୋକ, ସେ କାହିଁକି ଏଠି ଏତେ ଗୁରୁଦେବ କୁହନ୍ତି କୃଷ୍ଣ ସଂସାର ସେ ଖୋଲନ୍ତି? କାହିଁକି ନା ଏଇଟା ତାଙ୍କର ଗୁରୁଙ୍କର କାର୍ଯ୍ୟ, ଆମର କୃପାଟା ଦରକାର, କୃପା ଦରକାର ଆମର, ସେଟା କେଉଁଠି ମିଳିବ? ଆମକୁ ସେଇଟା ଖୋଜିବାକୁ ପଡ଼ିବ। ଆଉ 90% ଯେତେବେଳେ ଭଲ ଜିନିଷ ଅଛି, 10% କେଉଁଠି କ'ଣ ରହିଲା ସେଇଟା ଦେଖିଲେ ହବନି। ଆମେ 10% ପାଇଁ 90% ଜିନିଷକୁ ଛାଡ଼ି ଦେଉଛି। ଆଉ ତୁମେ ଯେଉଁଠି ଯାଇକି ପହଞ୍ଚ, ତୁମେ ଏକାକୀ ରୁହ ସେ ରାଧାକୁଣ୍ଡରେ ରୁହ କି ନନ୍ଦଗାଁ ରୁହ କି ବର୍ଷଣା ରୁହ, ସେଠି ତୁମ କୁଟିଆ ପାଖରେ ଯେତେ ତା ସାଙ୍ଗରେ ତୁମର ପଡ଼ୁନଥିବ, କାରଣ ସବୁବେଳେ ମନେ ରଖିବାକୁ ପଡ଼ିବ ଜଗତର ଆମେ ଯେଉଁଠିକି ଯିବା ତିନି ପ୍ରକାର ଲୋକ ରହିଛନ୍ତି, କେହିଟି ମୁକ୍ତାତ୍ମା ମାନଙ୍କର ସଙ୍ଗମ ଏଠି କେଉଁଠି ନାହିଁ, ଯେ ସେଇଟା ଥାଆନ୍ତା ତାହେଲେ ଏଠି ସେ ଭଗବାନ ସେଇଟାକୁ ବୈକୁଣ୍ଠ କରିଦେଇଥାନ୍ତି। ସବୁବେଳେ ପ୍ରାକୃତତ୍ଵ ରହିଛି ନା, ଆମର ଅଭିଳାଷଟାକୁ ଆମେ ଦୃଢ଼ କରିବାକୁ ପଡ଼ିବ, ଆମର ଅଭିଳାଷ ଏଇଟା, ସେ ଡିଜାୟର୍ଟା ହେଉଛି ଇମ୍ପୋର୍ଟାଣ୍ଟ, କାମନାଟା ଇମ୍ପୋର୍ଟାଣ୍ଟ। କାମନା ହିସାବରେ ସ୍ୱଭାବ ତିଆରି ହେବ, କାମନା ହିସାବରେ ସଂକଳ୍ପ ଶକ୍ତି ଆସିବ, କାମନା ହିସାବରେ ପରମାତ୍ମା ବୁଦ୍ଧି ଦେବେ, ଆଉ ତୁମକୁ ରାସ୍ତା ବିଷୟ ଦେଖାବ ଏହି ଭାବରେ ମୁଁ କରିବି। ଆଉ ତୁମେ କାମନାଟା କରୁଛନ୍ତି ଭଗବାନଙ୍କ ସେବା କରିବା ପାଇଁ, ସେବା କାମନା ନକଲେ ହବନି, ଶୁଦ୍ଧ କାମନା, ମୁଁ କେବଳ ପ୍ରୀତିରେ ଭଜନ କରିବି, ପ୍ରୀତିରେ ସେବା କରିବି, କରିକି ମୋର ତାଙ୍କ ପାଖକୁ ଯିବି। ଭଗବାନ ଅତ୍ୟନ୍ତ କୋମଳଚିତ, ଇନ୍ଦ୍ରଙ୍କୁ ପ୍ରହସନ୍ ଇଦମ୍ ଅବ୍ରବୀତ୍ ମୟାତେ ହକାର ମଘବନ୍ ମଖଭଙ୍ଗୋନୁଗୃହୀତୋ ଯଦନୋ ସ୍ମୃତାୟ ନିତ୍ୟମ୍ ମତସ୍ୟାନ୍ଦ୍ରି मत्स्यान्द्र श्रिय अभृशम मया ते हकार ही मु जो कार्य कली हे इंद्र मखभंग अनुग्रहित तुम यज्ञ को जो भांगी दिले तुम पाई कृपा भगवान गाँव को कृपा करे चक्रता टीका लिखे से कथा इंद्रेण निष्कपट युक्त भगवान अपि तथे वाह मयाते इति भगवान निष्कपटता थिला इंद्र भावुले भगवान कपट कले मो यज्ञ को भांगी देखिए निजे मोर ब्रजवासी मैंने जो पिठा पणा सब करते इंद्र गर्व को भांगे कम कले ना भगवान था यहाँ इंद्र पाई जो मनुष्य रोसे देवता रोसे कौन भगवान लगाओ ब्रजवासी मैंने क्या करते इंद्र करते ना कृष्ण कौन कहले से जिनस गुड़िक गोवर्धन पूजा कर सीटा कहीं कहले सी तो कहते आउ थे रोसे कर ना ब्रजर रोसे कर जानते ये कहला मान इंद्र राग इंद्र गर्वटा को भगवान भांगे ना गर्व पर्वत को ओह्ल भगवान प्रभु निष्कपट थे इंद्र भावुले प्रभु मो सा कपट भगवान कत कार्य कर भगवान कपटी नुहति कामी नुहति क्रोधी नुहति दया ही नई पारे कारण जी जार जो स्वरूप से स्वरूप स्थित रही सुनाटा को आम पोड़े भी सुना पानी पकेले भी सुना बर्फ भितर रखिले सुना मटी में पोदे भी सुना तत्स्वरूप धर्म रही ना से विच्युत हो पार ना कौट से तुम्हें किसी चेंजेस कर भगवान स्वरूप है सच्चिदानंदमय आमर टर्म गुड़ा बुझापी गोपी मान बाहर कम लगी आम कम शब्द से बुझीपर बोली आम कम कह बस गोपिया कामात आम आउ कि टर्म कले बुझीपर ना से भावटा कौन से कम कले बुझीपर से शब्द लगी अधिक बेस आलोचना कल तुम कि मुंड कर खर्च कर सच्चिदानंदमय सच्चिदानंदमय पाखे प्राकृत आस आमर आचरण आम जमी बुझीपर से शब्द गुड़ का प्रकट है देवता मैंने बुझीपर आेमटा जहाँ कतर थी सीना से प्रेम शब्द बुझ प्रेमटा ना कौन बुझा गोटे छुआटा को तू कह छुआटा को गोटे कम कथ कह टी छुआटा तो कम कथ कह सी हस कौन सी जानी ना से विषय से कौन टा बुझ जीव प्रेम विषय कौन टा जान कि ना राधा प्रभु विषय तो किसी जानु ना कि जगत रही जाणी भी ना चैतन्य महाप्रभु आसा पूर्व महाप्रभु को आसवर से राधा आसिक राधा प्रेम राधा आगे राधा प्रेम जानी कि लक्ष्मी को जानते लक्ष्मी प्रेम कथा कौट लिखाई कि कौट लक्ष्मी प्रेम कथा लिखाई कौट तप करेंगे केमी मुझे कौ प्रेम फूलमाला कौट दौंते ना कौट श्रृंगार कर चंदन ये करोट सब व्याख्या रखाई शास्त्र के प्रेम कथा अच्छे କେଉଁଠି କାନ୍ଦିକି ମାନ କଲେଣି କେଉଁଠି ବିକି ଇଏ କଲେଣି ଯେମିତି ଆମର ରାଧାରାଣୀଙ୍କର ଅଛି ନାହିଁ ରାଧା ପ୍ରେମର ମହିମା କେବଳ ରାଧାର ମହିମା ପ୍ରେମ ରସ ସୀମା ଜଗତ ଜାନା ତକେ ଯଦି ଗୌର ନା ହୋଇତ କେବ ନ ହୋଇତ ମହାପ୍ରଭୁ ନ କାରଣ ସେ ରାଧା ଭାବକୁ ଧରିକି ଆସିଛନ୍ତି ନା ତାଙ୍କ କଥାରେ ସେ କହିବେ ନା ଆଉ କିଏ କହିପାରିବେ ଆଉ କେତେ ବଡ଼ ଜିନିଷ ମହାପ୍ରଭୁ ଦେବା ପାଇଁ ଆସିଛନ୍ତି ସେଇଟାକୁ ଦେବା ପାଇଁ ସେ ରାଧା ପ୍ରେମକୁ ଦେବା ପାଇଁ ଆମେ ମରୁଛେ ଏଇ ସଂସାର ଭଲ ଖାଇବା ଭଲ ପିନ୍ଧିବା କେମିତି କ'ଣ ରହିବା ସିଏ ପୁଣି ଟପମୋଷ୍ଟ ଜିନିଷ ନମ ମହାବଦାନ ନା କୃଷ୍ଣ ପ୍ରେମ ପ୍ରଦାୟ କୃଷ୍ଣ ପ୍ରେମଟା କୃଷ୍ଣ ପ୍ରେମଟା କାହାର ସମ୍ପତ୍ତି ରାଧାରାଣୀଙ୍କର ସମ୍ପତ୍ତି ନା ଆଉ କୃଷ୍ଣ ପ୍ରେମଟା ରାଧାରାଣୀଙ୍କର ସମ୍ପତ୍ତି ସେ ମାଲିକ ମାଲିକିଆଣୀ ସେଇଟାକୁ ଦେବା ପାଇଁ ଆସିଛନ୍ତି କୃଷ୍ଣ ପ୍ରେମଟା କିଏ ଜାଣିଛନ୍ତି ରାଧାରାଣୀ ଜାଣିଛନ୍ତି ନା ଆଉ ସେ ସେଇଟାକୁ ଦେବେ ଆମେ ଆମେ କ'ଣ ଏଇ ଖାଇବା ପିଇବା ରହିବା ମାନ ଅପମାନ ଏଥିରେ ରହିଛି କେତେ ଟପ ମୋଟ ଜିନିଷ ଆର କିଏ କିଏ ଜାଣିଥିଲେ ଜଗତରେ ଏ କଥାରେ ପଡ଼ିଛି ନିଷ୍କପଟର ଯୋଉ ପ୍ରଭୁଙ୍କର ସ୍ୱରୂପ ଭଗବାନ କେବେ କପଟି ନୁହନ୍ତି କୃତି ନୁହନ୍ତି କାରଣ ତାଙ୍କ ସ୍ୱରୂପ ଧର୍ମଟା ସଚ୍ଚିଦାନନ୍ଦମୟ ସଚ୍ଚିଦାନନ୍ଦମୟ ଜ୍ଞାନମୟ ଆନନ୍ଦମୟ ଭଳିଆ ଅଜ୍ଞାନଟା ବସିବ କୋଉଠି ଏଗୁଡ଼ା ସବୁ ଅଜ୍ଞାନ ଜିନିଷ ନା କପଟ ଯୋଉ କ'ଣ କୁହାଯିବ କାମ କ୍ରୋଧ ଈର୍ଷା ଦ୍ୱେଷ ଏଗୁଡ଼ା ସବୁ ପ୍ରାକୃତ ଜିନିଷ ଗୁଡ଼ାକ ଇନ୍ଦ୍ର ହଉଥିଲେ ମୋ ସାଙ୍ଗରେ କପଟ କରୁଛନ୍ତି ଆଉ ଦେଖ ମୋ ମୋ ପାଇଁ ପିଠାପଣା କରିଥିଲେ ସେଇଗୁଡ଼ାକ ଭୋଗ ଲଗେଇଲେ କାହା ପାଖରେ ଗୋବର୍ଦ୍ଧନ ପାଖରେ କିନ୍ତୁ ଯେତେବେଳେ ଭଗବାନଙ୍କ ଆଗରେ ନିଷ୍କପଟ ହେଇଗଲେ କିଏ ଇନ୍ଦ୍ର ଏଠି ଏଠି ଚକ୍ରପାଦ ଲେଖୁଛନ୍ତି ଇନ୍ଦ୍ରେଣ ନିଷ୍କପଟ ଯୁକ୍ତ ଭଗବାନ ଅପି ତଥେ ବା ଇନ୍ଦ୍ର ଯେତେବେଳେ ନିଷ୍କପଟ ହେଇଗଲେ ଭଗବାନ ନିଷ୍କପଟ ହେଇଗଲେ ଭଗବାନ ବୁଲେଇ କିଛି କହିଦେଇଥାନ୍ତେ କାହିଁକି ଯଜ୍ଞ ଭାଙ୍ଗିଲି ନା, ଭଗବାନ ଦେଖିଲେ ଇନ୍ଦ୍ର ନିଷ୍କପଟ କହିଦେଉଛନ୍ତି ଖୋଲା କଥା, ଆଜ୍ଞା ମୁଁ କଣ କରିବି, ଅତ୍ୟନ୍ତ କ୍ରୋଧ ହେଇକି ମାନି ହେଇଗଲି। ମାନି କାହିଁକି ନା, ଐଶ୍ୱର୍ଯ୍ୟ ବହୁତ ଧନ ଥିଲା, ପଦ ଥିଲା, ସେ ନେଇକି ମାନି ହେଇକି ଆପଣଙ୍କର ଯଜ୍ଞ ଭଙ୍ଗ କଲି। ଆରେ ତୁମର ଭକ୍ତ କି ତୁ ଏଡ଼େ କାମ କାହିଁ କଲୁ, ଆଜ୍ଞା ମୁଁ କଣ କରିବି, ଅତିମନ୍ୟ ନା, କ୍ରୋଧ ହେଇଗଲା। ଆଉ କ୍ରୋଧ ହେଲେ କଣ ତାର ବିବେକ ରହିଲାନି, ବିବେକ କେମିତି ରହିବ, କ୍ରୋଧ ହେଲେ ତ ଅତ୍ୟନ୍ତ ବିବେକ ରହିବନି। ଆଉ ମୁଁ ଆପଣ ଭଗବାନ ମୁଁ ହଉଛି ଭକ୍ତ ଭୁଲିଗରି ସମ୍ବନ୍ଧକୁ ନିଷ୍କପଟ ସବୁ ଖୋଲିଦେଲେ ନା, ନିଷ୍କପଟ ତାର ସାହାଯ୍ୟ କରେ ନା। ଆଉ ଯେତେବେଳେ ନିଷ୍କପଟ ଚିତ୍ତରେ କହିଦେଲେ, ଭଗବାନ ବି ନିଷ୍କପଟ ଚିତ୍ତରେ କହୁଛନ୍ତି, କଣ ନିଷ୍କପଟ ଚିତ୍ତରେ କହୁଛନ୍ତି, ମୟା ଦେହ କାରି ମଘବନ ଅକାରି କାର୍ଯ୍ୟ, ମୁଁ ତୁମର ଯୋଉ ଇନ୍ଦ୍ର ତୁମର ଯୋଉ ଯଜ୍ଞ ଭାଙ୍ଗିଛି, ମଖଭଙ୍ଗ ଅନୁଗ୍ରହିତ, ମୁଁ ତୁମକୁ କୃପା କରିବା ପାଇଁ କଣ ଅନୁଗ୍ରହିତ, ଯତ୍ ଅନୁସ୍ମୃତ ଏବଂ ନିତ୍ୟମ ମତସ୍ୟେନ୍ଦ୍ରିୟ ଶ୍ରିୟବୃତମ, ତୁମେ ନିତ୍ୟ ଗୋଟେ କଣ କରୁ, ନିତ୍ୟ ସ୍ମୃତି ମୋର କେମିତି ରହିବ, ମୋର ସ୍ମୃତିଟା ତୁମର ନିତ୍ୟ କେମିତି ରହିବ, ମୁଁ ସେଥିପାଇଁ ଯଜ୍ଞ ଭାଙ୍ଗିଲି। ଆମର ସମ୍ପଦ ବିପଦ ଭକ୍ତି ଲାଟା ବହୁତ ଉଚ୍ଚ ଜିନିଷ ନା, ଆମେ ଆମର ସଂସ୍କାରଟା ନାହିଁ ଆମେ ବୁଝିପାରୁନି, ଆମର ସୁଖ ଦୁଃଖ ଯେ ଆମର ଇମ୍ପୋର୍ଟାଣ୍ଟ ଲାଇଫ୍ର ନୁହେଁ। ଆଗେ ତ ନୂଆ ଆସେ ନୂଆ ଆସନ୍ତି କଣ ଭାବିଲେ, ଭକ୍ତ କାହିଁ କୁହନ୍ତି ଭଲରେ ଭଲ ରହିବି ନା, ନା କଣ ସବୁ ବାଜୁରା ହେଲେ ଝମେଳା, ମଠ ରହିଲେ ଆଉ ବାଚୁରା ହବାକୁ ପଡ଼ିବନି, ଆଉ କଣ ଟିକେ ସେବା କରିବ ଆରାମସେ, ଏଟା ଆମର ବି ଲକ୍ଷ୍ୟ ନୁହେଁ। ସୁଖ ଦୁଃଖ ଭଗବାନ କଣ କହିଥିଲେ, ସୁଖମ ଦୁଃଖ ସୁଖ ଦୁଃଖମ ସମମ କୃତ୍ୱା ଲାଭ ଲାଭେ ଜୟା ଜୟ, ଆମର ସୁଖରେ ରହିବାର ନାହିଁ କି ଦୁଃଖରେ ରହିବାର ନାହିଁ, ଆମର କଣ କରିବାର ଅଛି, ଆମ କୃଷ୍ଣଙ୍କ ସଙ୍ଗ ରହିବାର ଅଛି। କୃଷ୍ଣଙ୍କ ସୁଖ ଦୁଃଖ ଉର୍ଦ୍ଧ ଜିନିଷ, ଏଟା ତ ଜଗତର ଜିନିଷ, ଏଟା ତ ସବୁବେଳେ ସିଜନାଲ ଚେଞ୍ଜ ହବ, ଆସିବ ଯିବ ଆସିବ। ଭଗବାନ କହିଦେଲେ ନା କେମିତି, ଆଗାମ ପାଇନ ନିତ୍ୟାସ୍ତାଂ ସ୍ଥିତି ଖସ୍ୟଭାରତ ସହିଶିକ, ଏଟା ହବ କି ଦିନ ସୁଖ ଆସିବ, ଏଟା ଚକ୍ରଟା ହବ, ସୁଖ ଦୁଃଖ ଆମ ସହିତ କିଛି ସମ୍ପର୍କ ନାହିଁ। ଏଠି କହିଦେଲେ ଯତ୍ ଅନୁସ୍ମୃତ ଏବଂ ନିତ୍ୟମ, ଆମେ କାହିଁକି ଭଗବାନ ଭକ୍ତ ହେଇଛେ, ଭଗବାନଙ୍କୁ କିଣି ଚବିଶ ଘଣ୍ଟା ସ୍ମରଣ କରିବା। ସୁଖ ଦୁଃଖ କଣ, ସୁଖ ଦୁଃଖ ଜୀବନ ଗୋଟେ ଖେଳ ଭଳିଆ, ସୁଖ ଦୁଃଖ ଗୋଟେ ଖେଳ ଭଳିଆ, ସବୁବେଳେ ଦୁଃଖ ରହିବନି କି ସବୁବେଳେ ସୁଖ ରହିବନି, ଚକ୍ର ଭଳି ଚାଲିଛି, କର୍ମ ହିସାବରେ ଆସିବ ଯିବ। କିନ୍ତୁ ଅନୁସ୍ମୃତି ଭଗବାନଙ୍କର ସ୍ମରଣ ବାରମ୍ବାର ବାରମ୍ବାର ସ୍ମରଣ କେମିତି ରହିବ, ସେଇଟା ବଡ଼। ସ୍ମୃତି ନ ରହିଲେ ଆମର ଲାଭ କ'ଣ, ଭଲ ରହିବା ନାହିଁ କ'ଣ ଆସିଛି ନା, ଭଲ ରହିଲେ ସେ କର୍ମ ଫଳ ବି ରହିଲା, ଖାଇପିଇକି ଶୋଇଗଲେ କ'ଣଟା ହବ, କିଛି ହବନି, ସେ କର୍ମ ଫଳଟା ରହିଲା। ଯଦନୁ ସ୍ମୃତି ସ୍ମୃତ ଏବଂ ନିତ୍ୟମ ମତସ୍ୟେନ୍ଦ୍ର ଶ୍ରିୟ ବୃଷମ, ତୁମର ପ୍ରଚୁର ଐଶ୍ୱର୍ଯ୍ୟରେ ତୁମେ ମତ ହେଇଯାଇଥିଲ, ମୁଁ ସେଇଟାକୁ କୃପା କରିବା ପାଇଁ ମୋର ଏଇଟା ହେଉଛି ଅନୁଗ୍ରହ, ମୁଁ କ'ଣ କଲି ସେଇଟାକୁ ଭାଙ୍ଗିବା ପାଇଁ ମୁଁ କ'ଣ କଲି, ମୋର ଅନୁସ୍ମୃତି ତୁମର ମୋର ସ୍ମରଣ କିଭଳି ସବୁବେଳେ ରହିବ, ଭଗବାନଙ୍କ ସ୍ମରଣ ଆମର ହବାର ଅଛି ନା। ଦୁଃଖ ରହିଲେ ଅସୁବିଧା କ'ଣ, ସୁଖ ରହିଲେ ଅସୁବିଧା କ'ଣ, ସୁଖ ବାଟେ ମିଳିଗଲେ ତ ଭଲ, ଯେ ଦୁଃଖ ବାଟେ ମିଳିଲା ବି ଭଲ, ଅସୁବିଧା କ'ଣ ଅଛି, ଆମର ଭଗବତ ସ୍ମରଣ ରହିବାର ଅଛି। ସ୍ମରଣ ନ ରହିଲେ ମାନେ ବିପଦ, ଆଉ ବିପଦ କ'ଣ, ଆମ ଭକ୍ତ ହେଇଛେ ଏଇ ନିତ୍ୟ ସ୍ମରଣ କରିବା ପାଇଁ ଭଗବାନଙ୍କ ସ୍ମୃତି ଚେତନା, ସେଟାକୁ ଚେତନା କୁହାଯାଏ, ଚେତନା ସ୍ତରରେ କୃଷ୍ଣ ରହିବା ପାଇଁ। ସୁଖ ଦୁଃଖ କ'ଣ, ବିରହଟା ଯେମିତି ଗୋପୀମାନେ ବିରହରେ ରହିଥିଲେ, ଯେତେ ବିରହଟା ବିରହ ଭାବରେ ଏଇଟା ସ୍ମୃତିଟା ବେଶୀ କାର୍ଯ୍ୟ କରେ, ସବୁବେଳେ ସ୍ମରଣ ଚେତନାର ସ୍ତରରେ ସବୁବେଳେ କୃଷ୍ଣ ରହେ, ବିରହରେ ପ୍ରେମର ବର୍ଦ୍ଧନ ହୁଏ, ପ୍ରେମ ଖେସ୍ ନ ହୁଅନ୍ତିନି, ବର୍ଦ୍ଧିତ ହୁଅନ୍ତି ପ୍ରେମ, ଚେତନା ସ୍ତରରେ କୃଷ୍ଣ ରହିଛନ୍ତି ନା, ଆମର ସ୍ମୃତି ଦରକାର ସବୁବେଳେ କୃଷ୍ଣଙ୍କ ସ୍ମରଣ। ଆଉ ଏତେ ଯେଉଁ ସେବା କରୁଛେ, ଏତେ ଭଗବାନଙ୍କର ଯେଉଁ ଆମେ ସବୁ ସେବା ଭିନ୍ନ ଭିନ୍ନ ପ୍ରକାର ସେବା ଉଦ୍ୟମ କରୁଛେ, କେବଳ ସ୍ମୃତି ଆସିବା ପାଇଁ, ଭଗବାନ କେମିତି ମନ ଭିତରେ କେବଳ, କାରଣ ଭଗବାନଙ୍କୁ ଭୁଲିବା ମାନେ ଇତର ଚିନ୍ତା ମାନେ ତୁମକୁ ସବୁବେଳେ ଉଦ୍ବେଳିତ କରିବ। ଗୋଟେ କାହା ବିଷୟରେ ଚିନ୍ତା କର, ଗୋଟେ ଭଲଟା ବିଷୟ, ଜଣେ ଭଲରେ ରହିଛି ତାକୁ ଚିନ୍ତା କଲେ ତୁମେ ଦୁଃଖ ହେଇଯିବ, ସେ ଲୋକଟା ଭଲ ରହିଲା, ମୁଁ କାହା ବିଷୟରେ ତୁମେ ଚିନ୍ତା କର ଦୁଃଖ ହବ, ତାର ଭଲରେ ଦୁଃଖ ହବ ଖରାପରେ ବି, ଆମର ସ୍ମୃତି କେବଳ ଗୁରୁ କୃଷ୍ଣଙ୍କ ରହିବା ଦରକାର ଅଛି। ଭଗବାନ ନିଷ୍କପଟରେ କହୁଛନ୍ତି, ମଦନ ସ୍ମୃତ ଓ ନିତ୍ୟ ମତସ୍ୟେନ୍ଦ୍ରିୟ ଭୃଷମ, ମୁଁ ଅନୁଗ୍ରହ ତୁମକୁ ଏଥିପାଇଁ କରୁଛି, ଯଜ୍ଞ ନିବାରଣ ଏଥିପାଇଁ କରିଛି, ଏଇଟା ମୋର ତୁମର ହଉଛି ତୁମ ପ୍ରତି କୃପା, ସ୍ୱର୍ଗର ଅଧିପତି ତୁମେ ହେଲା ପରେ ତୁମର ବହୁତ ବିସ୍ମୃତି ହେଇଛି, ମୋର ବିସ୍ମୃତି ହେଇଛି, ସେଥିପାଇଁ ମୁଁ ଏଇ ଯଜ୍ଞଟାକୁ ଭାଙ୍ଗିଲି। ମାମ ଐଶ୍ୱରୀୟ ଶ୍ରୀମଦାନ୍ଧୋ ଦଣ୍ଡ ପାଣି ନ ପଶ୍ୟତି ତଂ ଭ୍ରଂଶୟାମି ସମ୍ପଦ୍ଭ୍ୟୋ ଯସ୍ୟ ଯସ୍ୟ ଚିଚ୍ଛା ମନୋଗୃହମ ଯସ୍ୟ ଚେଚ୍ଛା ମନୋଗୃହମ ଯସ୍ୟ ଚ ଇଚ୍ଛା ମମ ଅନୁଗ୍ରହମ। ମୁଁ ଯାହାକୁ ଇଚ୍ଛା କରିବି, ସମସ୍ତଙ୍କ ଗର୍ବକୁ ଭଗବାନ ଭାଙ୍ଗିବେନି କି ସମସ୍ତଙ୍କର ଧନ ମଦକୁ ଭାଙ୍ଗିବେନି। ବହୁତ ଲୋକ ଧନ ସେଟା ବଡ଼ି ବଡ଼ିକ ଚାଲିଛି, ସେମିତି ଗର୍ବ ଭକ୍ତ ହେଲେ ବି କିଏ ବି ହେଲେ ଭଗବାନ ଯାହାକୁ କହିଲେ ମାମ ଐଶ୍ୱର୍ଯ୍ୟମ ଶ୍ରୀ ମଦାନ୍ଧମ ଦଣ୍ଡ ପାଣି ନ ପଶ୍ୟନ୍ତି। ଐଶ୍ୱର୍ଯ୍ୟ ମଦାନ୍ଧ ବ୍ୟକ୍ତି ଦଣ୍ଡ ପାଣି ମୋତେ ଦେଖିପାରନ୍ତି ନା, ଅତେ ମୁଁ ଯାହାକୁ ଅନୁଗ୍ରହ କରିବାକୁ ଇଚ୍ଛା କରେ ତାଙ୍କର ତାଙ୍କୁ ଐଶ୍ୱର୍ଯ୍ୟରୁ ଭ୍ରଷ୍ଟ ମୁଁ କରିଦିଏ। ଭଗବାନ ଯାହାକୁ କୃପା କରିବେ ତାଙ୍କର କାମ ଏଇଟା ହେଲା, କାହିଁକି ସେ ଗୋଟେ ଜିନିଷକୁ ଦେଖିପାରୁନି। ଐଶ୍ୱର୍ଯ୍ୟ ମତ ହେଇଗଲା ପରେ ଦଣ୍ଡ ପାଣି ନ ପଶ୍ୟତି ଲେଖିଲେ ମାମ ଐଶ୍ୱର୍ଯ୍ୟମ ଶ୍ରୀମଦାନ୍ଧମ। ଶ୍ରୀମଦରେ ସେ ଅନ୍ଧ ହେଇଯାଏ, ଐଶ୍ୱର୍ଯ୍ୟ ପାଇଗଲା ଧନ। ସେ କୁଦିଦେବୀ ସେଇଟା ଲେଖିଲେ ନା, ଜନ୍ମେଶ୍ୱରୀ ସ୍ରୋତ ଶ୍ରୀ ରେଧମାନ ମଦ ପୁମାନ। ଧନଟା ଯେ ସବୁବେଳେ କୃଷ୍ଣଙ୍କ ଭଜନରେ ଯଦି ତୁମେ କୃଷ୍ଣଙ୍କ ସେବାରେ ଯଦି ଲଗେଇ ପାରିଲ ଲଗେଇ ପାରିଲ, ଯଦି କୃଷ୍ଣ ସେବା ନ ଲଗେଇ ପାରିଲ ତ ସ୍ଥିତିକି ସେ ଟଳମଳ କରିବ। ଲକ୍ଷ୍ମୀ ଆଉ ଲକ୍ଷ୍ମୀ ତୁମେ କ'ଣ ରାବଣ ଆଜି କାହିଁକି ଅସୁବିଧାରେ ପଡ଼ିଲି? ରାବଣ ଲକ୍ଷ୍ମୀଙ୍କୁ ଚାହିଁଲେ ଭଲ ଥିଲେ, ସ୍ୱର୍ଣ୍ଣ ଲଙ୍କାପୁରରେ ଥିଲେ, ଯେତେବେଳେ ଚାହିଁଲେ ଲକ୍ଷ୍ମୀଙ୍କୁ ଭୋଗିବି ଗଲା ବିନା ଆସିଲା। ଭକ୍ତ ବି ସେୟା, ଅର୍ଥ କେବଳ ଭଗବାନଙ୍କର, ଯଦି ତୁମେ ତାଙ୍କୁ ଟିକେ ହାତ ମାରିଲ ଭୋଗିବାକୁ ବୁଦ୍ଧି ଆସିଲା ଆଉ ଗଲା ଶ୍ରୀମଦ ଆସିବ, ଯେକୌଣସି ଗୋଟେ ପଦବୀ ପଦବୀ ହଉ ଗର୍ବ ଆସିବ ଆଉ ଶ୍ରୀମଦାନ୍ଦ ଧନମଦ ଧନମଦ ବିଦ୍ୟା ଧନମଦେ ବିଦ୍ୟାମଦେ ବୈଷ୍ଣବ ନା ଚିହ୍ନେ। ମହାପ୍ରଭୁ ଲେଖିଲେ ଧନମଦେ ବିଦ୍ୟାମଦେ ବୈଷ୍ଣବ ନା ଚିହ୍ନେ, ଧନମଦ ବିଦ୍ୟାମଦ ହେଇଗଲେ ସେ ବୈଷ୍ଣବକୁ ଚିହ୍ନି ପାରିବେ। ବିଷୟ ମଦାନ୍ଦ ସବୁ କିଛୁ ନା ଜାଣେ, ଧନମଦେ ବିଦ୍ୟାମଦେ ବୈଷ୍ଣବ ନା ଚିହ୍ନେ, ବିଷୟ ଯିଏ ମଦାନ୍ଦ ସେ ଜାଣିପାରିବେ। ତାହେଲେ ଭଗବାନ କହୁଛନ୍ତି ମୁଁ ଯେଉଁ ଐଶ୍ୱର୍ଯ୍ୟ ଭ୍ରଷ୍ଟ କରିଛି ଏଇଟା ମୋର ଅନୁଗ୍ରହ, କାହିଁକି ନା ଦଣ୍ଡ ପାଣି ନ ପଶ୍ୟନ୍ତି, ମୁଁ ଦଣ୍ଡ ଦେଇପାରିବି, ମୁଁ କାଳ ଏଇଟା ସେ ଦେଖିପାରିବନି, ସେଥିପାଇଁ ମୁଁ ଐଶ୍ୱର୍ଯ୍ୟ ଚ୍ୟୁତ କରେ। କାଲିକି ପୁଣି କହିବେ ଏଇ ଐଶ୍ୱର୍ଯ୍ୟ ଉପରେ ହିଁ କେବଳ କହୁଛନ୍ତି। ତାପରେ ସୁର ବିସ୍ତୁତି କରିବେ, କରି ପ୍ରଭୁ ଫେରିବେ ବ୍ରଜକୁ। ହରେ କୃଷ୍ଣ ଜୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ବ୍ରହ୍ମାନନ୍ଦେ।